वासुदेवाय ॐ नमो भगवते वासुदेवाय। हरे कृष्ण। आज आम श्रीमद्भागवतम अष्टम स्कंद 16 अध्याय 29 रु कथा आरंभ करवा। गत काल जो भी कथा को विश्राम देते ये जो 9 श्लोक भगवान वामन देव विष्णुकर पूजा करा पयव्रत 12 दिन धरी पूजा करा कौट आरंभ हो मार्गशीर मास प्रतिपद तिथि आरंभ हे फाल्गुन मास प्रतिपद तिथि आरंभ हे 12 दिन में ये व्रतटी सर पयव्रत तेणु मंत्र श्लोक कहुची नमस्तुभ्यं भगवते पुरुषाय महीयसे सर्वभूतानिवासाय वासुदेवाय साक्षिणे प्रणाम करा जाउची। नमस्तुभ्यं भगवते मुझे भगवान प्रणाम करुची जी हूँ पुरुष जी हूँ प्रकृति उपभोगकारी जो महीयसे जो महत्तम तांकर उपरे आउ कई नहांती से पुरुष उत्तम पुरुष को मोर प्रणाम जनाऊँची। सर्वभूत निवास आय से कौट रोचान सब समस्त पाखे समस्त रोचान सर्वभूत निवास आय से होती वासुदेवाय वासुदेव कहले शुद्ध सत्वस्तर से रोचे त्रिगुण से नुहंती सी होती सबकिछ साक्षी गति भर्ता प्रभु साक्षी निवास शरण श्रोत प्रभव प्रय स्थान निधान विजम भयम भगवदगीत भगवान कहते कथा समस्त सी हो साक्षी किए कौन कर सब साक्षी रही सी तेणु परस्पर कह नम व्यक्ताय सूक्ष्माय प्रधान पुरुषाय चतुर्विंशत गुणाज्ञाय गुणसंख्या हेतवे से भगवान प्रणाम करुच्ची नम अव्यक्ताय जे अव्यक्त जड़चक्षुरे दर्शन कराए जदिव सी रही सब कि आम देखिपना से प्रेमांजन चलित भक्ति विलोचन सत सदैव हृदय से विलोकयती जार से चक्षु रही से भगवान दर्शन करें ना भगवान अव्यक्त हो रोचे से होती सूक्ष्माय सूक्ष्माय कह चिन्मय से होती भौतिक वस्तु नुह से चित वस्तु चिन्मय से सूक्ष्म एवं प्रधान पुरुषाय च प्रधान पुरुषाय कह परम पुरुष प्रधान पुरुषाय परम पुरुष चतुर्विंशत गुणज्ञाय चतुर्विंशति गुण तत्व को से जानती भौतिक जगत को सांख्य योग एटा सांख्य योग रे 24 टी तत्व रही चतुर्विंशत गुणज्ञाय गुण संख्यान हेतवे ये आदि कारण से कपिलदेव भगवान कपिलदेव रूप से सी सांख्य योग प्रवर्तन कर चतुर्विशन तत्व भगवान को जापर ना ये 24 तत्व से जापर भगवत तत्व आर ऊर्धरे आत्मतत्व आर ऊर्धरे ये भौतिक जगत को जिते ज्ञानी सांख्य कह ज्ञान ज्ञान मध्यम जाने यदि विश्लेषण कर कौन सब रही मूल वस्तु कौन तत्व कौन ये 24 तत्व प्राप्त हे कौन कौन से 24 तत्व से पंच महाभूत माटी भूमि जल अग्नि वायु आकाश हो पंच महाभूत से तीनोटी सूक्ष्म उपादान रही मन बुद्धि और अहंकार एवं 10 इंद्रिय रही पांचटी कर्मेन्द्रिय पांचटी ज्ञानेन्द्रिय जमी चक्षु कर्ण नासिका इत्यादि आम ज्ञान प्राप्त हो ज्ञानेन्द्रिय हस्त पाद इत्यादि ये आम कर्म करमेन्द्रिय तेनाली भाव में 10 ज्ञान एवं कर्मेन्द्रिय अच्छा एवं पंच तन्मात्र रही तन्मात्र कहले विषय शब्द स्पर्श रूप रस गंध जहाँ आम उपभोग करुचे एम 5 हो गले एवं मन बुद्धि अहंकार है 23 तत्व आ गए 24 तत्व हो कलुषित चेतना आम चेतना जो रही चेतनाटा कलुषित हो रही तेणु ये भौतिक स्तर में जा 24 तत्व रही भौतिक जगत रे तेणु प्रभुपाद महाराज कहते आउ जे कपिल रही नास्तिक कपिल सी मत 24 तत्व बाहर करु सी भगवान ग्रहण करती ना जो नास्तिक कपिल साधारण वैज्ञानिक मैंने ज्ञानी मान महल जो सांख्य योग कह जाए स्कूल कलेज पाठ पढ़ा जा सांख्य योग से नास्तिक कपिल शिक्षा को ग्रहण करगवान कपिल शिक्षा को ग्रहण करना ତେଣୁ ଏକତିରିଶ ଶ୍ଳୋକରେ କୁହାଯାଏ ନମଃ ଦ୍ୱିଶୀର୍ଷ୍ମେ ତ୍ରିପଦେ ଚତୁଶୃଙ୍ଗାୟ ତନ୍ତବେ ସପ୍ତହସ୍ତାୟ ଯଜ୍ଞାୟ ତ୍ରୈବିଦ୍ୟାତ୍ମନି ନମଃ। ଭଗବାନଙ୍କର କେତେ ସବୁ ରହିଛି ବିଭୂତି ଶକ୍ତି, କେତେ ଗୁଣ ରହିଛି, କେତେ ରୂପ ରହିଛି, କେତେ ରହିଛି, ଏସବୁ ଏ ବାର ନଅଟି ଶ୍ଳୋକରେ ସବୁ ଆଲୋଚନା କରାଯାଇଛି। ନମଃ ଦ୍ୱିଶୀର୍ଷ୍ମେ, ମୁଁ ସେଇ ତାଙ୍କୁ ନମସ୍କାର କରୁଛି, ତାଙ୍କୁ ଦୁଇଟି ଶୀର୍ଷ୍ଣ ବା ମସ୍ତକ। ଦୁଇଟି ମସ୍ତକ କ'ଣ ନା ଯଜ୍ଞରେ ଯେଉଁ ପ୍ରାୟଣୀୟ ଏବଂ ଉଦୟନୀୟ ଏ ଦୁଇଟି ଯଜ୍ଞରେ ବସ୍ତୁ ରହିଛି, ଏ ଦୁଇ ଶୀର୍ଷ୍ଣ ବୋଲି କୁହାଯାଏ। ତ୍ରିପଦେ ତିନୋଟି ପାଦ କହିଲେ କ'ଣ ନା ଶ୍ରବଣତ୍ରୟ, ଯେଉଁ କ'ଣ ଯଜ୍ଞ କରାଯାଉଛି ଶ୍ରବଣତ୍ରୟ। ଚାରି ଶୃଙ୍ଗ ଚତୁଃଶୃଙ୍ଗା, ଚାରିଟି ଶୃଙ୍ଗ କ'ଣ ନା ଏଇ ଚତୁର୍ବେଦ ଋକ୍ ସାମ ଯଦୁ ଅଥର୍ବ, ଚାରି ବେଦ। ତାପରେ ଚତୁଃଶୃଙ୍ଗା ତନ୍ତବେ, ତନ୍ତବେ କହିଲେ ଯିଏକୁ ନିଜକୁ ବିସ୍ତାର କରୁଛନ୍ତି ଏଇଭଳି ଭାବରେ, ଭଗବାନ ଯଦୁ ଏକ ଅଦ୍ୱୈତ ସିଏ, କିନ୍ତୁ ସିଏ ନିଜକୁ ବିସ୍ତାର ଏଇଭଳି ଭାବରେ କରନ୍ତି। ସପ୍ତହସ୍ତାୟ, ଭଗବାନ ସାତଟି ହାତ ରହିଛି, ସେ ସାତଟି ହସ୍ତ କ'ଣ ନା ହେଉଛି ଯଜ୍ଞର ସାତଟି ଶିଖା, ଯଜ୍ଞର ସାତଟି ଶିଖା। ଯଜ୍ଞାୟ ସପ୍ତହସ୍ତାୟ ଯଜ୍ଞାୟ, ଯଜ୍ଞରେ ଆମେ ଯେଉଁ ଆହୁତି ଦେଉଛେ ଏଇ ସାତଟି ଶିଖା ରହିଛି, ଆମେ ଯେଉଁ କୁହାଯାଉଛି ଚେତ ଦର୍ପଣ ମାର୍ଜନମ, ଇଏ ହେଉଛି ସପ୍ତ ଜିହ୍ୱା। ଯଜ୍ଞରେ ଯେଉଁ ଯଜ୍ଞ କରୁଛେ ଭଗବାନ ନାମ ରୂପକ ଯଜ୍ଞ ଯେଉଁ ଆମେ କରୁଛେ, ତା'ର ସାତଟି ଫଳ ରହିଛି, ସାତଟି ଶିଖା ଯଜ୍ଞର। ପ୍ରଥମ ଶିକ୍ଷା ହେଉଛି କ'ଣ ନା ଚେତ ଦର୍ପଣ ମାର୍ଜନମ, ଦ୍ୱିତୀୟରେ ହେଉଛି ଭବ ଦାବାଗ୍ନି ନିର୍ବାବଣମ, ତୃତୀୟରେ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ, ଚତୁର୍ଥରେ ବିଦ୍ୟା ବଧୁ ଜୀବନମ, ପଞ୍ଚମରେ ଆନନ୍ଦାମ୍ବୁଧି ବର୍ଦ୍ଧନମ, ଛଅରେ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ, ସାତରେ ସର୍ବାତ୍ମ ସ୍ମରଣମ। ଏ ସାତଟି ଯେଉଁ ଫଳ ଅଛି ଯଜ୍ଞରେ ଭଗବାନ ନାମଙ୍କ ପରେ ହେଉଛି ସାତଟି ଶିକ୍ଷା ଯଜ୍ଞର, ଏଇ ନାମ ରୂପ ଯଜ୍ଞର ଏ ସାତଟି ଶିକ୍ଷା ସପ୍ତହସ୍ତାୟ ଯଜ୍ଞାୟ। ତ୍ରୟୀ ବିଦ୍ୟାତ୍ମନି, ତ୍ରୟୀ ବିଦ୍ୟାତ୍ମନ କହିଲେ ତିନୋଟି କାଣ୍ଡ ରହିଛି, କର୍ମକାଣ୍ଡ ଜ୍ଞାନକାଣ୍ଡ ଉପାସନା କାଣ୍ଡ, ସେଇ ତ୍ରୟୀ ବିଦ୍ୟାତ୍ମନି ନମଃ, ମୁଁ ତାଙ୍କୁ ପୁଣି ନମସ୍କାର କରୁଛି। ଏଇଭଳି ଭାବରେ ଯେତେବେଳେ ପ୍ରଣାମ ମନ୍ତ୍ର ଜପିବେ ମଝିରେ ମଝିରେ ସେମାନେ ପାଠ କରିବେ କ'ଣ, ଓଂ ନମୋ ଭଗବତେ ବାସୁଦେବାୟ। ସେଭଳି ଭାବରେ ବତିଶ ନମ ଶ୍ଳୋକ କୁହାଯାଉଛି ନମଃ ଶିବାୟ ରୁଦ୍ରାୟ ନମଃ ଶକ୍ତିଧରାୟ ଚ ସର୍ବବିଦ୍ୟାଧିପତୈ ଭୂତାନାଂ ପତୈ ନମଃ। ନମଃ ଶିବାୟ, ଭଗବାନ ନିଜକୁ ଶିବ ରୂପରେ ବିସ୍ତାର କରୁଛନ୍ତି, ଭୌତିକ ଜଗତ ଧ୍ୱଂସ କରିବା ପାଇଁ ଶିବଜୀ ରହୁଛନ୍ତି ଏବଂ ଶିବଜୀ ମଧ୍ୟ ପାଳନ କରୁଛନ୍ତି, ପାଳନ ମାନେ ସିଏ ମଧ୍ୟ ସୃଷ୍ଟିକର୍ତ୍ତା, ଭୌତିକ ଜଗତ ସୃଷ୍ଟି ହେଉଛି ଭଗବାନ ଯେତେବେଳେ କାରଣ ଦର୍ଶାଇ ବିଷ୍ଣୁ ମହାତତ୍ତ୍ୱକୁ ଦର୍ଶନ କରନ୍ତି ବା ଈକ୍ଷଣ କରନ୍ତି, ସେ ଈକ୍ଷଣ ହେଉଛନ୍ତି ଶିବଜୀ ଶମ୍ଭୁ, ଶିବଜୀ ହେଉଛନ୍ତି ପିତା, ପାର୍ବତୀ ହେଉଛନ୍ତି ମାତା, ତେଣୁ ସେ ସେହି ରୂପରେ ଆମର ଆମକୁ ସେ ସୃଷ୍ଟିକର୍ତ୍ତା ସିଏ ମଧ୍ୟ, ଏବଂ ସିଏ ମଧ୍ୟ ଧ୍ୱଂସ କରିବେ। ଶିବାୟ ଶିବାୟ କହିଲେ ଏଠି ହେଉଛି ସୃଷ୍ଟି କରିବେ, ରୁଦ୍ର କହିଲେ ଧ୍ୱଂସ କରିବେ, ତେଣୁ ଦୁଇଟି ନାମ ଦିଆଗଲା ଶିବାୟ ରୁଦ୍ରାୟ ନମଃ ଶକ୍ତି ଧରାୟ ଚ। ଏଭଳି ଭାବରେ ଶକ୍ତି ସେ ପ୍ରାପ୍ତ ହୋଇଛନ୍ତି, ଭଗବାନ ତାଙ୍କୁ ଶକ୍ତି ପ୍ରଦାନ କରିଛନ୍ତି, ଶକ୍ତି ଧରାୟ ଚ। ସର୍ବବିଦ୍ୟାଧିପତୈ, ସମସ୍ତ ଜ୍ଞାନର ଉତ୍ସ ହେଉଛନ୍ତି ସେ ଭଗବାନ, ଆମେ ଯେତେ ଜ୍ଞାନ ରହିଛି ତାଙ୍କଠାରୁ ଆମେ ପ୍ରାପ୍ତ ହୋଇଛୁ। ଭଗବତ ଗୀତାରେ ଭଗବାନ କହିଲେ ମତ ସ୍ମୃତି ଜ୍ଞାନମ ଅପବନମ ଚ, ମୋଠାରୁ ଜ୍ଞାନ ଆସୁଛି, ତେଣୁ ଭୂତାନାମ ସମସ୍ତ ଜୀବମାନଙ୍କର ସିଏ ବିଦ୍ୟା ପ୍ରଦାନ କରୁଛନ୍ତି, ଭୂତାନାମ ପତେ ନମ ସମସ୍ତଙ୍କର ସେ ହେଉଛନ୍ତି ପତି ବା ପ୍ରଭୁ। ତେଣୁ ଭାଗବତ କହିଛି ଭଗବାନଙ୍କ ଅଂଶ ବା ଅବତାରମାନଙ୍କୁ ପ୍ରଣାମ କରିବା କର୍ତ୍ତବ୍ୟ, ଶିବ ହେଉଛନ୍ତି ତମ ଗୁଣର ଅବତାର। ସେଭଳି ଭାବରେ ତେତିଶ ଶ୍ଳୋକରେ କୁହାଯାଉଛି ନମଃ ହିରଣ୍ୟ ଗର୍ଭାୟ ପ୍ରାଣାୟ ଜଗଦାତ୍ମନେ ଯୋଗୈଶ୍ୱର୍ଯ୍ୟ ଶରୀରାୟ ନମସ୍ତେ ଯୋଗ ହେତବେ। ହିରଣ୍ୟଗର୍ଭ, ହିରଣ୍ୟଗର୍ଭ ହେଉଛନ୍ତି ଚତୁର୍ମୁଖ, ହିରଣ୍ୟଗର୍ଭ ବ୍ରହ୍ମା ରୂପରେ ଅବସ୍ଥିତ ଭଗବାନ, ବ୍ରହ୍ମା ରୂପରେ ନିଜକୁ ବିସ୍ତାର କରୁଛନ୍ତି। ନମଃ ହିରଣ୍ୟଗର୍ଭାୟ ପ୍ରାଣାୟ ଜଗଦାତ୍ମନେ, ସମସ୍ତ ବ୍ରହ୍ମାଣ୍ଡର ପ୍ରାଣ ବା ପରମାତ୍ମା, ଯୋଗୈଶ୍ୱର୍ଯ୍ୟ ସବୁକିଛି ଯୋଗୈଶ୍ୱର୍ଯ୍ୟ ଶରୀରାୟ, ଭଗବାନ ଶରୀର କିଭଳି ଯୋଗ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ସବୁକିଛି କରିପାରିବେ ତାଙ୍କ ଶରୀର ଦ୍ୱାରା। ଯୋଗେଶ୍ୱର୍ଯ୍ୟା ଶରୀରାୟ ନମସ୍ତେ ଯୋଗ ହେତବେ, ଯୋଗ ହେତବେ କହିଲେ ସବୁ ଯୋଗର ସେ ହେଉଛନ୍ତି ଆଦି ପ୍ରଭୁ। ଆମେ ଯେଉଁ ଯୋଗ ଦ୍ୱାରା ଯେଉଁ ସିଦ୍ଧି ପ୍ରାପ୍ତ ହେଉଛେ ସେ ସିଦ୍ଧି ସେ ପ୍ରଦାନ କରନ୍ତି। ନମସ୍ତେ ଯୋଗ ହେତବେ, ନମସ୍ତେ ଆଦିଦେବାୟ, ଆଦିଦେବା ହେଉଛନ୍ତି ସେ ହେଉଛନ୍ତି ମୂଳ ଭଗବାନ ଆଦିଦେବା, ତାଙ୍କ ପୂର୍ବରୁ କେହି ନଥିଲେ। ଏବଂ ସାକ୍ଷୀଭୂତାୟ ତେ ନଃ, ସମସ୍ତଙ୍କ ହୃଦୟରେ ବିଦ୍ୟମାନ ରହି ସେ ସବୁକିଛିର ସାକ୍ଷୀ ହିସାବରେ ରହୁଛନ୍ତି, ତାଙ୍କୁ ଆମେ ପ୍ରଣାମ କରୁଛେ। ନାରାୟଣ ଋଷି, ନାରାୟଣ ଋଷି ଯିଏକି ହେଉଛନ୍ତି ନାରାୟଣ ଋଷି ନରାୟ ନରରୂପୀ ଅବତାର ନରନାରାୟଣ, ଇଏ ହେଉଛନ୍ତି ଯଜ୍ଞ ଏବଂ ମୂର୍ତ୍ତିଙ୍କର ପୁତ୍ର, ଦୁଇ ଜଣ ପୁତ୍ର ନରନାରାୟଣ, ଯାହାଙ୍କର ଅବତାର କୁହାଯାଏ କୃଷ୍ଣ ଏବଂ ଅର୍ଜୁନ। ନରନାରାୟଣ ଇଏ ହେଉଛନ୍ତି ଆମ ଭାରତବର୍ଷରେ ପୂଜ୍ୟ ଦେବତା ହେଉଛନ୍ତି ନରନାରାୟଣ, ଯିଏକି ନାରଦମୁନି ତାଙ୍କୁ ପୂଜା କରନ୍ତି ଭାରତବର୍ଷରେ। ସେ ହେଉଛନ୍ତି ଅଧିଷ୍ଠାତ ଦେବତା, ଯିଏକି ବଦ୍ରୀନାଥରେ ରହୁଛନ୍ତି, ସବୁବେଳେ ଧ୍ୟାନ କରୁଛନ୍ତି, ତପସ୍ୟା କରୁଛନ୍ତି। ଏ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଇନ୍ଦ୍ର ମଧ୍ୟ ଭୟ କରିଗଲେ, ନରନାରାୟଣ ଯେଉଁ ଋଷି ଦୁଇ ଜଣ ଯାକ ତପସ୍ୟା କରୁଛନ୍ତି, ସେ ଭାବରେ ମୋର ଇନ୍ଦ୍ର ପଦ ନେଇଯିବେ ସେ, ତେଣୁ ସେ ଅପ୍ସରାମାନଙ୍କୁ ଏବଂ କାମଦେବଙ୍କୁ ପଠାଇଲେ ତାଙ୍କର ଧ୍ୟାନରେ ବିଘ୍ନ କରିବା ପାଇଁ। ତେଣୁ ଅପ୍ସରାମାନେ ଏବଂ କନ୍ଦର୍ଭ ଏ ବିଭିନ୍ନ ଋତୁମାନ ବସନ୍ତ ଋତୁମାନଙ୍କ ସହିତ ଯେତେବେଳେ ଆସି ପହଞ୍ଚିଲେ, ନରନାରାୟଣଙ୍କ ଋଷିଙ୍କର ଧ୍ୟାନ ବର୍ଣ୍ଣ କରିବା ପାଇଁ ବହୁତ ଚେଷ୍ଟା କଲେ, କାମବାଣ ପ୍ରୟୋଗ କଲେ, କିନ୍ତୁ ସିଏ କ'ଣ ତାଙ୍କୁ କାମ ବିଭୂତ କରିବେ, ସିଏ ନିଜେ ନାରାୟଣ ଋଷି ତାଙ୍କର ଉରୁରୁ ବହୁତ ସୁନ୍ଦର ସୁନ୍ଦରୀ ଅପ୍ସରାମାନଙ୍କୁ ସୃଷ୍ଟି କଲେ। ତେଣୁ କାମଦେବ ଇତ୍ୟାଦି ସେମାନେ ସବୁ ଭୟ କରିଗଲେ, ଭଗବାନ ଶରଣ ଗଲେ। ତେଣୁ ଭଗବାନ ନାରାୟଣ ଦେବ, ଭଗବାନ ନାରାୟଣ ଋଷି ସିଏ ତାଙ୍କ ସେ ଉର୍ବଶୀଙ୍କୁ ପ୍ରଦାନ, ଉରୁରୁ ଜାତ ହୋଇଥିଲେ ତାଙ୍କ ନାଁ ହେଲା ଉର୍ବଶୀ, ଶ୍ରେଷ୍ଠ ଅପ୍ସରା। ସେ ପୃଥିବୀ ସ୍ୱର୍ଗ ଲୋକରେ ଯେତେ ଅପ୍ସରା ଅଛନ୍ତି ତାଙ୍କ ଶ୍ରେଷ୍ଠ ଅପ୍ସରା ହେଉଛନ୍ତି ଉର୍ବଶୀ, ଯିଏକି ଅଭିଶାପଗ୍ରସ୍ତ ହୋଇଥିଲେ ବରୁଣ ଏବଂ ମିତ୍ରଙ୍କ ଦ୍ୱାରା ଅଭିଶାପଗ୍ରସ୍ତ ହୋଇକି ସେ ଆସିକରି ପୁରୁରବାଙ୍କୁ ବିବାହ କରିଥିଲେ। ପୁରୁରବାଙ୍କର ବିବାହ କରିଥିଲେ, ତାଙ୍କର ପୁତ୍ର ହୋଇଥିଲେ କିଏ, ସୁମମ ଶାଶୁ, ସେଇଠୁ ପୁରୁରବାଙ୍କର ପୁତ୍ର ହେଉଛନ୍ତି ରହିଛି, ଯାହା ହଉ ସୋମବଂଶ ସେଠୁ ଆସୁଛନ୍ତି ପୁରୁରବାଙ୍କର ପୁତ୍ର କିଏ କହିପାରିବେ, ପୁରୁରବାଙ୍କ ପୁତ୍ର କିଏ, ଆଚରଣରୁ ଠିକ୍ ସମୟରେ ଆସି ପହଞ୍ଚିଗଲେ, ପୁରୁରବାଙ୍କ ପୁତ୍ର କିଏ କିଏ କହିପାରିବେ, ଉର୍ବଶୀ ଆସିଲେ ଗୋଟେ ବର୍ଷ ରହିଲେ ନା, ଗୋଟେ ବର୍ଷ ଇଏ ହେଇଥିଲା, ପୁରୁରବାଙ୍କ ପୁତ୍ର କିଏ, ପୁରୁରବା ଇଏ ଆସୁଛନ୍ତି କେଉଁଠୁ, ଇଏ ସୋମବଂଶ ସେଠୁ ଆରମ୍ଭ ହେଉଛି। ପୁରୁରବାଙ୍କର ଆସିଲେ କିଏ ନା, ପୁରୁରବାଙ୍କର ହେଲେ ଆୟୁ, ଆୟୁ ତାଙ୍କର ପୁତ୍ର ହେଉଛନ୍ତି। ପୁରୁରବା ହେଉଛନ୍ତି କାହାର ପୁତ୍ର, ବୁଦ୍ଧଙ୍କର ପୁତ୍ର ପୁରୁରବା। ତେଣୁ ପୁରୁରବା ଉର୍ବଶୀଙ୍କ ସଙ୍ଗରେ ତାଙ୍କ ପୁତ୍ର ଆସିଲେ ଆୟୁ, ଆଉ ଅନ୍ୟ ପୁତ୍ର ମଧ୍ୟ ଅଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଆୟୁ, ଆୟୁଙ୍କର ପୁତ୍ର ହେଉଛନ୍ତି ନୌଶ, ନୌଶଙ୍କର ପୁତ୍ର ହେଉଛନ୍ତି ଯଜାତି। ଏଇଭଳି ଭାବରେ ବର୍ଷ ପରମ୍ପରା ରହିଛି, ନବବର୍ଷଙ୍କୁ ସବୁ ବର୍ଣ୍ଣନା କରାଯାଇଛି ସେସବୁ କଥା। ତେଣୁ ଇଏ ଯେଉଁ ପୁରୁରବା ବା ଉର୍ବଶୀ ଏଇଭଳି ଭାବରେ ନରନାରାୟଣ ଋଷି ବଦ୍ରୀନାଥରେ ତପସ୍ୟା କରୁଛନ୍ତି, ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି, ତାଙ୍କୁ ଆମେ ପ୍ରଣାମ କରୁଛେ। ନମସ୍ତେ ନାରାୟଣ ଋଷେ ନରାୟ ହରେ ନମଃ, ସେ ହେଉଛନ୍ତି ହରି ଭଗବାନଙ୍କୁ, ଏହିଭଳି ଭାବରେ ଆମେ ନରନାରାୟଣଙ୍କୁ ପ୍ରଣାମ କରୁଛେ। ନମ ମରକତ ଶ୍ୟାମ ବପୁଷେ ଅଧିଗତ ଶ୍ରିୟେ କେଶବାୟ ନମସ୍ତୁଭ୍ୟଂ ନମସ୍ତେ ପୀତବାସସେ। ନମ ମରକତ ଶ୍ୟାମ ବପୁଷେ, ଭଗବାନଙ୍କର ଶରୀର ରଙ୍ଗ କିଭଳି ନା ଶ୍ୟାମ ବପୁ, ଶ୍ୟାମ ବର୍ଣ୍ଣ, ମରକତ ମଣି ଯେଉଁ ରହିଛି ସେଇ ଶ୍ୟାମ ବର୍ଣ୍ଣର ଭଗବାନଙ୍କ ରୂପ, ବହୁତ ସୁନ୍ଦର ରୂପ। ନମ ମରକତ ବପୁଷେ ଅଧିଗତ ଶ୍ରିୟେ, ବପୁଷେ ଅଧିଗତ ଶ୍ରିୟେ, ଅଧିଗତ ଶ୍ରିୟେ କହିଲେ ଶ୍ରିୟ ବା ଲକ୍ଷ୍ମୀଦେବୀ ଯାହାଙ୍କର ବକ୍ଷରେ ସ୍ଥାନ ପାଇଛନ୍ତି ବା ଲକ୍ଷ୍ମୀଦେବୀ ଯାହାଙ୍କର ଅଧୀନରେ ରହିଛନ୍ତି, ଅଧିଗତ ଶ୍ରିୟେ। ଏବଂ କେଶବାୟ, କେଶବାୟ କହିଲେ ଯେ କେଶୀ ଦତ୍ତକୁ ସଂହାର କରିଥିଲେ, କେଶବ କେଶୀ ଭଗବାନ ବୃନ୍ଦାବନରେ ଯେଉଁ ଲୀଳା କରୁଥିଲେ କେଶବ କେଶୀଦତ୍ତକୁ ହତ୍ୟା କରି ସେଥିପାଇଁ ତାଙ୍କ ନାଁ ହେଉଛି କେଶବ। ନମ ତୁଭ୍ୟମ୍, ମୁଁ ଆପଣଙ୍କୁ ନମସ୍କାର କରୁଛି। ନମ ଦେ, ପୁନରାୟ ମୁଁ ଆପଣଙ୍କୁ ସଦା ପ୍ରଣାମ କରୁଛି। ପୀତ ବାସ, ସେ ଆପଣଙ୍କ ବସ୍ତ୍ର ହେଉଛି କିଭଳି ଭାବରେ ପୀତବର୍ଣ୍ଣ, ପୀତବର୍ଣ୍ଣ ଭଗବାନଙ୍କର ବସ୍ତ୍ର, ପୀତ ବସ୍ତ୍ର ଭଗବାନ ଧାରଣ କରନ୍ତି। ତେଣୁ ଛତିଶ ଶ୍ଳୋକରେ କୁହାଯାଉଛି, ତ୍ୱଂ ସବ ବରଦ ପୁଂସାଂ ବରେଣ୍ୟ ବରଦର୍ଶଭ ଅତସ୍ତେ ଶ୍ରେୟସେ ଧୀରା ପାଦ ରେଣୁ ପାସ ଦେ। ତେଣୁ ସର୍ବବରଦ, ସବୁକିଛି ବର ପ୍ରଦାନ କରିପାରିବେ। କାହାର କ'ଣ ବର ଦରକାର କୁହନ୍ତୁ, ସେ ଦେବେ। କାହାର କ'ଣ ଦରକାର, ବର୍ମନ ପ୍ରଭୁଙ୍କୁ କ'ଣ ବର ଦରକାର, ଭଗବାନ ଦେବେ। ଅଦ୍ୱୈତ ତମର କ'ଣ ବର ଦରକାର, ଆମ ହରିଚରଣ ପ୍ରଭୁଙ୍କ କ'ଣ ବର ଦରକାର, ଯାହାର ଯାହା ବର ଅଛି ସେ ସବୁ ପ୍ରଦାନ କରିବେ। ବର ବରଦ ଶ୍ରେଷ୍ଠ ବରଦର ସବ, ଯିଏ ଯେଉଁ ବର ମାଗିବେ ଭଗବାନ ପ୍ରଦାନ କରିବେ। ଭଗବାନ ଅପେକ୍ଷା କରିଛନ୍ତି ମୋତେ କିଏ ବର ମାଗନ୍ତୁ ବୋଲି, ଗୋଟେ ହାତ ଖାଲି ରଖିଛନ୍ତି ବର ପ୍ରଦାନ କରିବା ପାଇଁ, ତଥାସ୍ତୁ କରିବା ପାଇଁ। କିନ୍ତୁ ଆମେ ଜାଣିନେ କେଉଁଟା ବର ଆମେ ମାଗିବା, ଆମେ ମାଗୁଛେ ଭୌତିକ କାମନା ରହିକି ମାଗୁଛେ, ତେଣୁ ସେ ଭଗବାନ ବହୁତ ସହଜରେ ପ୍ରଦାନ କରିଦିଅନ୍ତି। ଅବଶ୍ୟ ଭଗବାନ ଏତେ ସହଜରେ ଦିଅନ୍ତି ନାହିଁ, ଆଗତ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନ ଯଦିଓ ଆମର କାମନା ପୂର୍ଣ୍ଣ କରନ୍ତି କିନ୍ତୁ ସେ କାମନା ପୂର୍ଣ୍ଣ ହେଲା ପରେ ଆଉ ଆମର କାମନା ଜାହତ ହେବ ନାହିଁ। ଯେମିତି ଧ୍ରୁବଙ୍କର ହେଇଥିଲା, ତାଙ୍କର ଭୌତିକ କାମନା ଥିଲା କିନ୍ତୁ ଭଗବାନ ଯେଉଁ ଧ୍ରୁବ ଲୋକ ଦେଲେ ତାଙ୍କର ଆଉ କୌଣସି କାମନା ରହିଲା ନାହିଁ। ତେଣୁ ବରଦର୍ଶବ ଶ୍ରେଷ୍ଠ ବରଦାନକାରୀ ସିଏ, ବରେଣ୍ୟ କେଶବା, ହଁ ତ୍ୱଂ ସର୍ବବରଦ ପୁଂସା ବରେଣ୍ୟ ବରଦର୍ଶବ, ଏ କ'ଣ ଗାୟତ୍ରୀ ବରେଣ୍ୟ ଭୂର୍ଗ ଯେଉଁ ଆମେ କହୁଛେ, ଏବଂ ଭୂର୍ଭୁବସ୍ୱ ଯଶ୍ୟ ବିଦୁର ବରେଣ୍ୟମ, ବରେଣ୍ୟ ଶବ୍ଦ ରହିଛି ଏ ଗାୟତ୍ରୀ, ତେଣୁ ଏଇଟା ମଧ୍ୟ ଗାୟତ୍ରୀ। ତ୍ୱଂ ସର୍ବବରଦ ପୁଂସାଂ ବରେଣ୍ୟ ବରଦର୍ଶବ, ଆପଣ ହେଉଛନ୍ତି ପ୍ରକୃତରେ ସମସ୍ତଙ୍କର ଆପଣ ହେଉଛନ୍ତି ପୂଜନୀୟ ବରେଣ୍ୟ, ଏବଂ ବରଦର୍ଶବ ବରଦାନକାରୀ ଭିତରେ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ଭଗବାନ ବିଷ୍ଣୁ ବା କୃଷ୍ଣ ବରଦର୍ଶବ। ତେଣୁ ଅତସ୍ତେ ଶ୍ରେୟସେ ଧୀରା, ତେଣୁ ଧୀରା ବ୍ୟକ୍ତିମାନେ, ଧୀରା କହିଲେ କିଏ, ଧୀର କହିଲେ କିଏ, ଛ ବେଗକୁ ଯିଏ ଦମନ କରନ୍ତି ସେ ହେଉଛନ୍ତି ଧୀର ବ୍ୟକ୍ତି। ଛ ବେଗ କ'ଣ କ'ଣ, ବାଚ ବେଗ, ମନସା, କ୍ରୋଧ ବେଗମ, ଯିବା ବେଗମ, ଉଦର ଉପସ୍ଥ ବେଗମ, ଏଇ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ ଧୀର ବ୍ୟକ୍ତିମାନେ ଆପଣଙ୍କର ଶରଣରେ ଯାଆନ୍ତି, ଆପଣ ତାଙ୍କୁ ସମସ୍ତ କଲ୍ୟାଣ ପ୍ରଦାନ କରନ୍ତି, ତାଙ୍କ ଶ୍ରେୟ ପ୍ରଦାନ କରନ୍ତି। ତେଣୁ ଆମେ ମଧ୍ୟ, ମୁଁ ମଧ୍ୟ ଆପଣଙ୍କର ଉପାସନା ପାଦରେଣୁ ଉପାସତେ, ଧୀର ବ୍ୟକ୍ତିମାନେ ଭଗବାନଙ୍କର ଉପାସନା କରନ୍ତି, ତେଣୁ ଆମେ ମଧ୍ୟ ସେହି ଭଗବାନଙ୍କର ଉପାସନା କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଅନ୍ତିମ ଶ୍ଳୋକରେ କହୁଛନ୍ତି, ଅନୁବର୍ତ୍ତନ୍ତ ଜଂ ଦେବା ଶ୍ରୀଶ ତତ୍ପାଦ ପଦ୍ମୟୋଃ ସୃହୟନ୍ତ ଇବାମୋଦଂ ଭଗବାନ ମେ ପ୍ରସିଦତା। ସେ ଭଗବାନ ମୋ ଉପରେ ସନ୍ତୁଷ୍ଟ ହେଇଯାଆନ୍ତୁ। ଅନୁବର୍ତ୍ତନ୍ତ ଜଂ ଦେବା, ଦେବତାମାନେ ମଧ୍ୟ ତାଙ୍କର ଭଗବାନଙ୍କ ପ୍ରେମମୟୀ ସେବାରେ ରତ ରହିଛନ୍ତି। ଦେବତାମାନେ ମଧ୍ୟ ଭଗବାନଙ୍କୁ ପୂଜା କରୁଛନ୍ତି, ଆରାଧନା କରୁଛନ୍ତି। ଏଇ ଇନ୍ଦ୍ର ମଧ୍ୟ, ଇନ୍ଦ୍ରଙ୍କ ମା, ସେ ପୂଜା କରିବେ। ତେଣୁ ଶ୍ରୀଶ ତତ୍ ପାଦ ପଦ୍ମୟୁ, ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କର ପାଦ ପଦ୍ମରେ ସେବାରେ ରହିଛନ୍ତି, ପାଦ ସେବା କରୁଛନ୍ତି ସିଏ ଲକ୍ଷ୍ମୀଦେବୀ। ସୃହୟନ୍ତ ଇବ ଆମୋଦମ୍, ଭଗବାନ ସୃହୟନ୍ତ, ସେମାନେ ଭଗବାନଙ୍କର ସେବା କରିବା ପାଇଁ ଆନନ୍ଦ ପ୍ରକାଶ କରନ୍ତି ବା ବାସନା କରନ୍ତି ଭଗବାନଙ୍କ ସେବା କରିବା। ସେଇ ଭଗବାନ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ତେଣୁ 38-37 ଏ 9 ଶ୍ଲୋକରେ ଏ ଯେଉଁ ପୟବ୍ରତ ହେବ, ଏ ମନ୍ତ୍ର ଏଇଭଳି ଭାବରେ ଉଚ୍ଚାରଣ କରାଯିବ ମଝିରେ ମଝିରେ, ଓଁ ନମୋ ଭଗବତେ ବାସୁଦେବାୟ, ଏଇ ମନ୍ତ୍ର ପାଠ କରିବେ। ତେଣୁ 38 ଶ୍ଳୋକରେ କୁହାଯାଏ, ଏତୈର୍ ମନ୍ତ୍ରୈ ହୃତିକେଶ ମାବାହନ ପୁରସ୍କୃତମ ଅର୍ଚ୍ଚୟେ ଶ୍ରଦ୍ଧାଯୁକ୍ତ ପାଦ୍ୟୋପସ୍ପର୍ଶନାଦି। ଏଇଭଳି ଭାବରେ ଏ ଯେଉଁ ପୟବ୍ରତ ରହିଛି, ଦ୍ୱାଦଶ ଦିନର ବ୍ରତ, 12 ଦିନରେ ଏ ବ୍ରତ ସମ୍ପନ୍ନ ହେବ। ଏଇ ମନ୍ତ୍ର ସବୁ ଉଚ୍ଚାରଣ କରାଯିବ। ଏତେ ମନ୍ତ୍ରୈ ଋଷିକେଶ ଋଷିକେଶ ସେ ଋଷିକ ବା ଇନ୍ଦ୍ରମାନଙ୍କର ସେ ହେଉଛନ୍ତି ପ୍ରଭୁ। ତାଙ୍କୁ ଆହ୍ୱାନ କରିବେ, ତାଙ୍କୁ ପୁରସ୍କୃତ କରିବେ, ପୁରସ୍କୃତ କହିଲେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବେ, ତାଙ୍କୁ ଏହିଭଳି ଭାବରେ ଅର୍ଚ୍ଚନା କରିବେ, ପୂଜା କରିବେ ଶ୍ରଦ୍ଧାର ସହିତ। ପାଦ୍ୟୋପସ୍ପର୍ଶନାଦି ବି ଯେଉଁ ରହିଛି ଅର୍ଚ୍ଚନାର ପଦ୍ଧତି ସବୁ ରହିଛି, ପାଦ୍ୟ ଅର୍ଘ ଆଦି ପୂଜା ଦ୍ୱାରା ତାଙ୍କୁ ପୂଜା କରାଯିବ। ଏହିଭଳି ଭାବରେ ପୟବ୍ରତ ରହିଛି। ତେଣୁ ଅର୍ଚ୍ଚିତ୍ୱା ଗନ୍ଧମାଲ୍ୟା ଦେଇ ପୟସା ସ୍ୱପେ ଦିଭୁମ୍ ବସ୍ତ୍ରୋପବିତାଭରଣ ପାଦ୍ୟୋପସ୍ପର୍ଶନାଇ ସ୍ତତ ଗନ୍ଧଧୂପାଧିଶ୍ଚାଶ୍ଚେତ୍ ଦ୍ୱାଦଶାକ୍ଷର ବିଦ୍ୟା। ଦ୍ୱାଦଶାକ୍ଷର ବିଦ୍ୟା କ'ଣ? ଓଂ ନମୋ ଭଗବତେ ବାସୁଦେବାୟ, ଏ ହେଉଛି ଦ୍ୱାଦଶ ଅକ୍ଷର। କେତେଟା ଅକ୍ଷର କ'ଣ ହେଲେ? ଓଂ ନମୋ ଭଗବତେ ବାସୁଦେବାୟ, ବାର ହେଲା। ଆଉ ଦେଖନ୍ତୁ ଭଲକିରି ଗଣନ୍ତୁ, ଏକ ପରେ ଦୁଇ, ତାପରେ ତିନି, ତାପରେ ଚାରି କଲେ ବାର ଆସିବ। ଏକ ପରେ ତିନି କରିଦେଲେ ହେବନି। ଓଂ ନମୋ ଭଗବତେ ବାସୁଦେବାୟ, ଏ ଦ୍ୱାଦଶ ଅକ୍ଷର ମନ୍ତ୍ର, ଦ୍ୱାଦଶାକାର ମନ୍ତ୍ର। ଆମେ ଏଇଟା ପାଇଁ ଏତେ ଆଗ୍ରହ ନୁହଁ ତ, ସେଥିପାଇଁ ଆମେ ଗଣିପାରୁନାହିଁ। ଆମର ଆଗ୍ରହ ହେଉଛି କେଉଁ ମନ୍ତ୍ର? ମହାପ୍ରସାଦେ ଗୋବିନ୍ଦ, ଏ ମନ୍ତ୍ରଟା ଆମେ ଜାଣିଛୁ ଠିକ ଭାବରେ। ହଁ, ଏଇ ଦ୍ୱାଦଶାକ୍ଷର ମନ୍ତ୍ରରେ ଭଗବାନଙ୍କର ଏଇଭଳି ଭାବରେ ଅର୍ଚ୍ଚନା କରାଯିବ, ତାଙ୍କୁ ଗନ୍ଧ ମାଲ୍ୟ ଇତ୍ୟାଦି ପୟସ, ପୟବ୍ରତ ନା, ପୟରେ କ୍ଷୀରି କରାଯିବ, କ୍ଷୀରରେ ସବୁ ତିଆରି କ୍ଷୀରି, କ୍ଷୀରି ଭଗବାନଙ୍କୁ ଭୋଗ ଲଗାହେବ କ୍ଷୀର। ପୟସା ସୁପଏତ୍ ବିଭୂମ ସ୍ନପଏତ୍, ଏ କ୍ଷୀରରେ ତାଙ୍କୁ ସ୍ନାନ କରେଇବେ, ଏ ଭୁଲ ଅଛି, ସ୍ନପଏତ୍ କହିଲେ ସ୍ନାନ କରେଇବେ। ବିଭୂ ସେ ଭଗବାନ, ସେ ତାଙ୍କର କିଛି ଅଭାବ ନାହିଁ, କ୍ଷୀରରେ କ'ଣ ଗାଧାନ୍ତି ଲୋକ? ପାଣିରେ ଗାଧାଇବାକୁ ମିଳୁନି, ପାଣି ଚେନ୍ନାଇରେ ଖରାଦିନ ହେଇଗଲେ ପାଣି ମିଳୁନାହିଁ। ଆଉ ଭଗବାନ, ଆମେ ଗୋଟେ ଆସିଲା ବେଳେ ଟ୍ରେନ୍ ଆସିଲା ବେଳେ ସେ ଗୋଟେ ଗୀତ ବୋଲୁଥିଲେ, ଭିକାରୀ ଜଣେ ଅନ୍ଧ ଆଉ ଜଣେ ଛୋଟା, ଆମର ଇସ୍କନକୁ କୁହାଯାଏ ଅନ୍ଧ ପଙ୍କୁ ନ୍ୟାୟ, ଅନ୍ଧ ପ୍ରଭୁପାଦ ମହାରାଜ କହିଛନ୍ତି। ଆମେ ହେଉଛେ କ'ଣ? ଆମେ ହେଉଛେ ପଙ୍କୁ, ପାଶ୍ଚାତ୍ୟ ଯେଉଁ ଲୋକମାନେ ହେଉଛନ୍ତି ଅନ୍ଧ, ଆମେ ପଙ୍କୁ କାହିଁ ହେଇଯାଇଛେ ନା? ବ୍ରିଟିଶର୍ସ ମାନେ ଆମକୁ ଶାସନ କରି ରଖିଲେ, ମୁସଲିମାନ ମାନେ ଶାସନ କରି ରଖିଲେ, ଏଇଭଳି ଭାବରେ ଆମେ ପଙ୍କୁ ହେଇଯାଇଛେ। ଫରେନ୍ର ଲୋକମାନେ ସେମାନେ ଅନ୍ଧ ହେଇଯାଇଛନ୍ତି, କାହିଁକିନା ତାଙ୍କର ଧନ, ବହୁତ ଧନ ରହିଛି। ତେଣୁ ଅନ୍ଧ ଚାଲିପାରିବନି ବାଟ, କି ଛୋଟା ଚାଲିପାରିବନି ବାଟ, କିନ୍ତୁ ଯଦି ଅନ୍ଧ ଛୋଟାକୁ କାନ୍ଧରେ ବସେଇବ, ଛୋଟା ବାଟ ଦେଖିବ, ଏଇପଟେ ଚାଲ, ଏଇପଟେ ଚାଲ, ଦେଖିକି ଚାଲିବ, ସେ ଚାଲି ଚାଲିପାରିବେ। ସେଇଭଳି ଭାବରେ ତାଙ୍କର ଗୋଟେ ଜଏଣ୍ଟ ଭେଞ୍ଚର ଚାଲିଥିଲା, ଟ୍ରେନ୍ରେ ସବୁ ଗୀତ ବୋଲିକି ପଇସା ଆଦାୟ କରୁଥିଲେ, ଦାସକାଟିଆ ବଜାଉଛନ୍ତି, ସିଏ ଅନ୍ଧ ଜଣଙ୍କ ଦାସକାଟିଆ ବଜାଉଛନ୍ତି, ପଙ୍କୁ ଜଣଙ୍କର ଛୋଟି ଛୋଟିକିରି ବା ଆଣ୍ଠି ଆଣ୍ଠିକି ଯାଉଛନ୍ତି, ସିଏ ମଧ୍ୟ ପାଳି ଧରୁଛି, ସେ କ'ଣ ଗୀତ ବୋଲୁଛନ୍ତି? କ'ଣ ସେ ଗୀତ ଯେ ମୋତେ ଖାଇବା ପାଇଁ ଖାଦ୍ୟ ମିଳୁନାହିଁ, ଟଙ୍କ ପୁରାଣି ମିଳୁନାହିଁ, ତୁ 60 କୋଟି ଖାଉଛୁ, ବାହା ବାହାରେ ମୋ ବନ୍ଧୁ, ବାହା ବାହାରେ ମୋ ବନ୍ଧୁ, ଏଇଭଳି ଭାବରେ ସେ ଗୀତ ବୋଲୁଛନ୍ତି। ଭଗବାନଙ୍କର କ'ଣ କିଛି ଅଭାବ ଅଛି ନା କ'ଣ? ଆମକୁ ମଧ୍ୟ ଅଭାବ ରହିବା କଥା ନୁହଁ, ଆମେ ଯଦି ଭଗବାନଙ୍କୁ ଭୁଲି ଯାଇଛୁ ସେଥିପାଇଁ ଆମ ଅଭାବ ପରେ ରହୁଛେ। ଲକ୍ଷ୍ମୀପତି ସିଏ ଯାହା ହଉ, ଭଗବାନଙ୍କୁ ଏଇଭଳି ଭାବରେ ସ୍ନପଏତ୍, ଭଗବାନଙ୍କୁ ଏଇଭଳି ଭାବରେ ସ୍ନାନ କରି ବିଭୂ ସିଏ କ୍ଷୀରରେ କ'ଣ ଆଉ ଯଦି ମୂଲ୍ୟବାନ ପଦାର୍ଥ ହେଲେ ମଧ୍ୟ ସେ ସେଥିରେ ସ୍ନାନ କରିପାରିବେ, ଅଭିଷେକ କରିହେବ ତାଙ୍କୁ ଭଗବାନଙ୍କୁ। ଭଗବାନଙ୍କର ପଇସା ସଟେଜ୍ ନାହିଁ, ନାହିଁ ଦରମାଟା ମିଳି ନାହିଁ, ଗାଧୋଇ ପାରିବି ନାହିଁ, ଏତେ ପଇସା ମୋ ପାଖରେ ନାହିଁ। ବିଭୁ ସେ ବିଭୁ କହିଲେ ସବୁକିଛି କରିପାରିବେ, ସବୁ ଶକ୍ତି ରହିଛି ତାଙ୍କର, ଅନନ୍ତ ଶକ୍ତି ରହିଛି ଭଗବାନଙ୍କର। ତେଣୁ ଏଇଭଳି ଭାବରେ ତାଙ୍କୁ ବସ୍ତ୍ର, ଆମର ଜଣେ ରହିଛନ୍ତି, ଏ କଥା କୁହାଯାଏ, ଶାସ୍ତ୍ରରେ ବର୍ଣ୍ଣନା କରାଯାଏ, ଜଣେ ବ୍ୟକ୍ତି ଥିଲେ ଦାକ୍ଷିଣାତ୍ୟରେ, ଜଣେ ବ୍ରାହ୍ମଣ ଥିଲେ, ବହୁତ ଗରିବ ବ୍ରାହ୍ମଣ, ଗରିବ ବ୍ରାହ୍ମଣ, ତେଣୁ ଭଗବାନଙ୍କୁ ପୂଜା କରିପାରୁନାହାନ୍ତି, ମନ ମନ ମୁତାବକ ପୂଜା କରିପାରୁନାହାନ୍ତି, ଅଳ୍ପ ଟିକେ କ'ଣ ପାଣି ପତ୍ର ପୁଷ୍ପ ଏଗୁଡ଼ିକ ଭାବରେ ଦେଇ ଭଗବାନ ପୂଜା କରୁଛନ୍ତି, କିନ୍ତୁ ତାଙ୍କ ମନ ଦୁଃଖ ସବୁବେଳେ ରହିଥାଏ। ଗୋଟେ ଥର ସେ ଶୁଣିଲେ, ଭାଗବତ କଥାକାର ଜଣେ କହିଲେ, ଭଗବାନ ତାଙ୍କର ରହିଛି 8 ଅଷ୍ଟମ ପ୍ରତିମା ଅଷ୍ଟଧା ସ୍ମୃତା, ଭଗବାନଙ୍କର ଆଠ ପ୍ରକାର ମୁକ୍ତି ରହିଛି, ଏକାଦଶ ସତେଇଶ ହଜାର ବର୍ଣ୍ଣନା କରାଯାଇଛି। ଆଠ ପ୍ରକାର ମୁକ୍ତି ରହିଛି ଭଗବାନଙ୍କର, ଆମେ ଆରାଧନା କରିପାରିବା। କ'ଣ କ'ଣ? ସେ ଗୋଟେ ହେଉଛି ଶୈଳୀ ଦାରୁମୟୀ ଲେପ୍ୟା ଲେଖ୍ୟାତ ସୈକତି ମନମୟୀ ମଣିମୟୀ ପ୍ରତିମା ଅଷ୍ଟଧା ସ୍ମିତା। ଏଇଭଳି ଭାବରେ ମନରେ ମଧ୍ୟ ଭଗବାନଙ୍କ ପ୍ରତିମା ତିଆରି କରି ପୂଜା କରିପାରିବା, ଶିଳାରେ ପ୍ରତିମା ହୋଇପାରିବ, ଦାରୁ କାଠରେ ହୋଇପାରିବ। ଏଇଭଳି ଭାବରେ ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି ଭଗବାନଙ୍କର, ଆମେ ପୂଜା କରିପାରିବା। ତେଣୁ ସେ ବ୍ୟକ୍ତି ଯେତେବେଳେ ଶୁଣିଦେଲେ କଥା, ମନରେ ମଧ୍ୟ ଆମେ ଭଗବାନ ପୂଜା କରିପାରିବା, ତାଙ୍କୁ ବହୁତ ଆନନ୍ଦ ଲାଗିଲା। କାହିଁକିନା ସେ ଚାହୁଁଥିଲେ ବହୁତ ଆଡ଼ମ୍ବରରେ ପୂର୍ଣ୍ଣ ପୂଜା କରିବା ପାଇଁ ଭଗବାନଙ୍କର, ଏଇ ବହୁତ ତାଙ୍କ ପଇସା ନାହିଁ, ଅଳ୍ପ ପଇସା ତାଙ୍କର ରହିଛି, କିନ୍ତୁ ମନରେ ପୂଜା କରିବା ପାଇଁ କ'ଣ ଅସୁବିଧା ଅଛି? ମନରେ ଆମେ କୋଟିପତି ହୋଇଯିବାରେ କ'ଣ ଚିନ୍ତା ଅସୁବିଧା ଅଛି? ମନରେ ଭଗବାନଙ୍କୁ ବହୁତ ସୁନ୍ଦର କୋଟି କୋଟି ଟଙ୍କା ଡ୍ରେସ୍ ପିନ୍ଧେଇଦେବା, ଯେମିତି ଅମ୍ବାନୀ ଚା ପତ୍ନୀ ଚା ପୁରୁଷ ଲକ୍ଷେ ଟଙ୍କାର, ଆମେ ଭଗବାନଙ୍କୁ କୋଟିଏ ଟଙ୍କାର ଦେଇଦେବା, ପାୟସ ଦେଇଦେବା, ସବୁ ଏଭଳି ଭାବରେ ସବୁ ପକେଇକିରି ମୋତି ମାଣିକେ ସବୁ ପକେଇକିରି ଦେବା ଭଗବାନଙ୍କୁ, କାଜୁ କିସମିସ୍, ଏ ଏକ କୋଟି ଟଙ୍କା ହେବ ନାହିଁ, ଯାହାକୁ ବହୁତ ରତ୍ନ ଇତ୍ୟାଦି ସବୁ ଦେଇପାରିବ ଭଗବାନଙ୍କୁ, ରତ୍ନହାର ଇତ୍ୟାଦି ଦେବାର କିଛି ଅସୁବିଧା ନାହିଁ। ମନରେ ଦେବା ପାଇଁ କ'ଣ ଅସୁବିଧା? ପଇସା ପଡ଼ୁଛି ନା କ'ଣ? ତେଣୁ ଏଇଭଳି ଭାବରେ ସେ ପୂଜା କରୁଛନ୍ତି, ଗୋଦାବରୀ ନଦୀ ତଟରେ ପୂଜା କରୁଛନ୍ତି, ବହୁତ ସୁନ୍ଦର ଭାବରେ ଐଶ୍ୱର୍ଯ୍ୟରେ ପୂଜା କରୁଛନ୍ତି। ତାପରେ ଭୋଗ ଲଗେଇବେ, ଭୋଗ ତିଆରି କରୁଛନ୍ତି, ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି, ବହୁତ ରସାଳ ଖାଦ୍ୟ ସୁସ୍ୱାଦୁ ଖାଦ୍ୟ ସବୁ ପ୍ରସ୍ତୁତ କଲା ପରେ ଅନ୍ତିମରେ ପାୟସ କଲେ, କ୍ଷୀର କଲେ, କ୍ଷୀରି କଲେ, ପାୟସ କଲେ। ତେଣୁ କ୍ଷୀରିଟାକୁ ଯେତେବେଳେ ଭଗବାନ ଭୋଗ ଲଗେଇବେ, ସେତେବେଳେ ସେ ଚିନ୍ତା ଭୋଗ ଲଗେଇଦେଲା ବେଳକୁ ଚିନ୍ତା କରିଦେଲେ, ଆରେ କ୍ଷୀରିଟା ଗରମ ହୋଇକି ରହିଛି, ମନରେ ସବୁ କରୁଛନ୍ତି, କ୍ଷୀରିଟା ଗରମ ହୋଇଯାଇଛି, ସେ ଥଣ୍ଡା ହୋଇନାହିଁ, କେମିତି କ'ଣ କରିବା ବୋଲି ମନରେ ଚିନ୍ତା କରିକି ମନରେ ହାତ ବୁଡ଼େଇ ଦେଇଛନ୍ତି କ୍ଷୀରିରେ, ତେଣୁ ହାତ ଫୋଟକା ହୋଇଗଲା। ତେଣୁ ଭଗବାନ କ'ଣ କରୁଛନ୍ତି? ବିଷ୍ଣୁ ଲକ୍ଷ୍ମୀଙ୍କ ସହିତ ପୋଷାକ କରୁଥିଲେ, ତେଣୁ ସେ ହସିଦେଲେ। ଲକ୍ଷ୍ମୀଙ୍କୁ ପଚାରିଲେ, କାହିଁକି ପ୍ରଭୁ ହସିଲେ? କ'ଣ କିଛି ମୋର ଭୁଲ ହେଲା କି ଚଲେଇବାରେ, ପୋଷାକ କରିବାରେ କିଛି ଭୁଲ ହେଲା କି? ନା ନା ନା, ମୋର ମନ ଏଠି ନାହିଁ, ନା କେଉଁଠି ଅଛି, ମୋର କହିକି ପଠେଇଦେଲେ, ତାଙ୍କର ସ୍ମରଣ କରିଦେଲେ। ବୈକୁଣ୍ଠ ପଳେଇ, ବୈକୁଣ୍ଠ ବିମାନ ଗୋଟେ ଚାଲିଗଲା, ସେ ଗୋଦାବରୀ ନଦୀରେ ସେ ବ୍ୟକ୍ତିକୁ ଆଣିକି ପଳେଇ ଆସିଲେ। ତାପରେ ଭଗବାନ କହିଲେ, ଲକ୍ଷ୍ମୀଦେବୀ ଆରାଧନା କରୁଥିଲେ ମୋତେ ମନରେ, ଏଇଭଳି ଭାବରେ ତାଙ୍କର ହାତ ପୋଡ଼ି ଯାଇଥିଲା, ବୈକୁଣ୍ଠ ପାର୍ଶ୍ୱଦ ପ୍ରାପ୍ତ ହେଲେ, ପାର୍ଶ୍ୱଦ ଶରୀର ସେ ପ୍ରାପ୍ତ ହେଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ଉପାସନା କରାଯିବ, ଏ ଅବଶ୍ୟ ଏତେ କଷ୍ଟଲି ଉପାସନା ନୁହଁ। ବସ୍ତ୍ରୋପବିତାଭରଣ ପାଦ୍ୟୋପସ୍ପର୍ଶନା ସ୍ତତଃ ଗନ୍ଧ ଧୂପାଦି ଅର୍ଚ୍ଚେତ ଦ୍ୱାଦଶାକ୍ଷର ବିଦ୍ୟା ଓଂ ନମୋ ଭଗବତେ ବାସୁଦେବାୟ। ତେଣୁ ଏଭଳି ଭାବରେ ପୂଜା କରିବା ପାଇଁ କହିଲେ, ସୁତଂ ପୟସି ନୈବେଦ୍ୟଂ ଶାଳ୍ୟନ୍ୟଂ ବିଭବେଶତି ସସର୍ପି ସଗୁଡ଼ଂ ଦତ୍ତ୍ୱା ଜୁହୁୟା ମୂଳ ବିଦ୍ୟା। ଯଦି ସମ୍ଭବ ହେବ ତାହେଲେ ପାୟସ ଘୃତ ଓ ଗୁଡ଼ ସହିତ ଶାଲ୍ୟଅନ୍ନ, ଶାଲ୍ୟଅନ୍ନ କହିଲେ ବହୁତ ସରୁ ଅନ୍ନ ଯେଉଁ ରହିଛି, ବହୁତ କଷ୍ଟଲି ଅନ୍ନ, ସେଇଟାକୁ ନିବେଦନ କରି ମୂଳମନ୍ତ୍ର ଦ୍ୱାରା ଅଗ୍ନିରେ ଆହୁତି ପ୍ରଦାନ କରିବେ। ଓଂ ନମୋ ଭଗବତେ ବାସୁଦେବା ନିବେଦିତଂ ତତ୍ ଭକ୍ତାୟ ଦଦ୍ୟାତ୍ ଭୁଞ୍ଜିତବା ସ୍ୱୟଂ ଦତ୍ତ୍ୱା ଚ ମନମର୍ଚ୍ଚିତ୍ୱା ତାମ୍ବୁଳଂ ଚ ନିବେଦେତ୍। ଏସବୁ ଦେଲା ପରେ ଏସବୁ ଭଗବାନଙ୍କୁ ଯେଉଁ ପ୍ରସାଦ ଦିଆ ଭୋଗ ଲାଗିବ, ସେ ପ୍ରସାଦ ହୋଇଗଲା ପରେ ସେଇଟାକୁ କାହାକୁ ଦେବେ? ନା ବୈଷ୍ଣବମାନଙ୍କୁ ପ୍ରଦାନ କରିବେ, ଆମର ଗୌରମୋହନ ପ୍ରଭୁଙ୍କୁ ଦେବେ। ତାପରେ ଶ୍ରୀ ବିଗ୍ରହଙ୍କୁ ଆଚମନ କରାଇ ତାମ୍ବୁଳ ପ୍ରଦାନ କରିବେ। ଆମର ତାମ୍ବୁଳ ଲାଗୁଛି ଭଗବାନ ପାଖରେ? ଲାଗୁନି ବୋଧେ, ଆମର ସେଠି ଭୁବନେଶ୍ୱର ଲାଗୁଛି, ତାମ୍ବୁଳ ଲାଗୁଛି। ତାମ୍ବୁଳ ପ୍ରଦାନ କରିବେ ଏବଂ ତାପରେ ପୁଣି ପୂଜା କରିବେ। ଏଇଭଳି ଭାବରେ ଚାଲିବ ପୂଜା, ବାର ଦିନ ଧରି ପୂଜା ଚାଲିବ। ଏବଂ ଜପେତ୍ ଅଷ୍ଟୋତ୍ତର ଶତଂ ସ୍ତୁଭିତ ସ୍ତୁତିଭି ପ୍ରଭୁ କୃତ୍ୱା ପ୍ରଦକ୍ଷିଣ ଭୂମୌ ପ୍ରଣମେତ ଦଣ୍ଡବତ୍ ମୁଦା। ତାପରେ 108 ତାର ମନ୍ତ୍ର ଜପ କରି ଓଂ ନମୋ ଭଗବତେ ବାସୁଦେବାୟ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଏଇ ପ୍ରଭୁଙ୍କ ମହିମା ସ୍ତବ କରିବେ ଏବଂ ତାପରେ ଭଗବାନ ପ୍ରଦକ୍ଷିଣ କରି ଆନନ୍ଦରେ ଭୂମି ଉପରେ ଦଣ୍ଡବତ ପ୍ରଣାମ ନିବେଦନ କରିବେ। କୃତ୍ୱା ଶିରସି ତତ୍ଚେଷାଂ ଦେବମୁଦ୍ଭାସୟେତ୍ତତ ଦ୍ୱୟ ବରାନ୍ ଭୋଜୟେତ୍ ବିପ୍ରାନ୍ ପାଶେନ ଯଥୋଚିତମ୍। ଅନ୍ତତଃ ପକ୍ଷେ ଭଗବାନ ସବୁ କୃତ୍ୱା ଶିରସି ଭଗବାନଙ୍କୁ ପ୍ରଣାମ କରିବେ ମସ୍ତକ ଲଗେଇକରି, ଫୁଲ ଏବଂ ଜଳ ଭଗବାନଙ୍କୁ ଅର୍ପିତ ଫୁଲ ଏବଂ ଜଳକୁ ମସ୍ତକରେ ଧାରଣ କରିବେ, ପବିତ୍ର ସ୍ଥାନରେ ସେଟାକୁ ନିକ୍ଷେପ କରିବେ, ଯୁଆଡ଼େ ସୁଆଡ଼େ ପକେଇବେ ନାହିଁ, ଫୁଲକୁ ଯୁଆଡ଼େ ସୁଆଡ଼େ ପକେଇବେ ନାହିଁ ବା ଜଳକୁ ମଧ୍ୟ ଯୁଆଡ଼େ ସୁଆଡ଼େ ପକେଇବେ ନାହିଁ, ପବିତ୍ର ସ୍ଥାନରେ ନିକ୍ଷେପ କରିବେ। ଅନ୍ତତଃ ପକ୍ଷେ ଦୁଇ ଜଣ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଭୋଜନ ଦେବେ। ସେ ଦୁଇ ଜଣ ଭାବନ ବ୍ରାହ୍ମଣ କିଏ? ଦୁଇ ଜଣ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଭୋଜନ ଦେବେ, କିଏ କରିବ? ପୁତ୍ର କାହାର ଦରକାର, ତାକୁ ଡାକିବାକୁ ପଡ଼ିବ, ସେ ଏଇ କରନ୍ତୁ ଏଇଟାକୁ, ଆମର ଅଜୟ ସାର୍ଙ୍କ ପୁତ୍ର ହଉନି ପରା, ତାଙ୍କୁ କହିଲେ ସେଇଟା କରିବେ, କରିକିରି ଏଇସବୁ ମିଷ୍ଟାନ୍ନ ଦେବେ ଆମ ଦୁଇ ଜଣ ବ୍ରାହ୍ମଣଙ୍କୁ ଦେବେ, ଡେଲି ଦେବେ, ବାର ଦିନ ତ ବେଶୀ ଦିନ ନାହିଁ, ବାର ଦିନ ଦେବେ, ସେ ପୁତ୍ର ପ୍ରାପ୍ତ ହେଇଯିବେ। ଭୁଞ୍ଜିତ ତୈରନୁଜ୍ଞାତ ଶ୍ରେଷ୍ଠଂ ଶେଷଂ ସଭାଜିତୈ ବ୍ରହ୍ମଚାର୍ଯ୍ୟ ତତ୍ରାଦ୍ୟା ସ୍ୱଭୂତେ ପ୍ରଥମେ ଅହନି ସ୍ନାତ ଶ୍ରୁତି ଯଥୋକ୍ତେନ ବିଧିନା ସୁସମାହିତ ପୟସା ସ୍ନାପେତ୍ ଯାବତ୍ ବ୍ରତ ସମାପନ। ବାର ଦିନ ପର୍ଯ୍ୟନ୍ତ ବ୍ରତ ସମାପନ ହେବା ପର୍ଯ୍ୟନ୍ତ ଏହିସବୁ ଚାଲିବ। କ'ଣ କ'ଣ ନା, ବ୍ରାହ୍ମଣମାନଙ୍କୁ ଭୋଜନ କଲା ପରେ ସେମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବେ, ତାପରେ ସେମାନଙ୍କୁ ଅନୁମତି ନେଇ ବନ୍ଧୁବାନ୍ଧବ ଏବଂ ଆତ୍ମୀୟ ସ୍ୱଜନମାନଙ୍କ ସହିତ ପ୍ରସାଦ ଗ୍ରହଣ କରିବେ। ତା ପରଦିନ ପୁଣି ସ୍ନାନ କରି ପବିତ୍ର ହୋଇ ଶ୍ରୀ ବିଷ୍ଣୁଙ୍କ ବିଗ୍ରହକୁ ଏକାଗ୍ରତ ସହିକରେ ଦୁଗ୍ଧରେ ସ୍ନାନ କରାଇ ପୂର୍ବୋକ୍ତ ବିଧି ଅନୁସାରେ ପୂଜା କରିବେ। ଏହିଭଳି ଭାବରେ ଚାଲିବ ବାର ଦିନ। ପୟୋ ଭକ୍ଷୋ ବ୍ରତମିଦମ୍ ଚରେତ୍ ବିଷ୍ଣୁ ବଚନାଦୃତ ପୂର୍ବ ବଜୁ ୟା ଦଗ୍ନି ବ୍ରାହ୍ମଣାଶ୍ଚାପି ଭୋଜେତ୍। ଗଭୀର ଶ୍ରଦ୍ଧା ଓ ଭକ୍ତି ସହକାରେ ଶ୍ରୀ ବିଷ୍ଣୁଙ୍କୁ ପୂଜା କରି କେବଳ ମାତ୍ର ଦୁଗ୍ଧପାନ ଦ୍ୱାରା ଏହି ବ୍ରତ ଅବଲମ୍ବନ କରିବେ, ଆଉ କିଛି ଭୋଜନ ନେବେ ନାହିଁ, ଅନ୍ନ ଡାଲି ସବଜି କ୍ଷୀରି ଖଟା କରି ଆଉ କିଛି ନେବେ ନାହିଁ, ଖାଲି ସେଇ ଅନ୍ନକୁ ସେଇ ପାୟସ ଯେଉଁଟା ଭୋଗ କରିବେ ସେଇଟାକୁ କେବଳ ପିଇକି ରହିବେ, ଏତିକି ରହିଛି ବାର ଦିନ ଏଇଭଳି ଭାବରେ ରହିବେ। ଏବଂ ପୂର୍ବୋକ୍ତ ବିଧି ଅନୁସାରେ ଅଗ୍ନିରେ ଆହୁତି ପ୍ରଦାନ କରିବେ ଏବଂ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବେ, ଭୋଜନ କରିବାଟା ମସ୍ତ। ତେଣୁ ଏବଂ ତୁ ଅରହ କୁର୍ଯ୍ୟାତ୍ ଦ୍ୱାଦଶାହଂ ପୟୋବ୍ରତମ୍ ହରେରାରାଧନଂ ଭୋମ ମରଣଂ ଦ୍ୱିଜତର୍ପଣଂ। ତେଣୁ ଏହିଭଳି ଭାବରେ ପ୍ରତିଦିନ ଭଗବାନ ପୂଜା ନୈମିତ୍ତିକ କର୍ମ ହୋମ ଓ ବ୍ରାହ୍ମଣ ଭୋଜନ କରାଇ ଏହିଭଳି ଭାବରେ ବାର ଦିନ ପର୍ଯ୍ୟନ୍ତ ଏହି ପୟବ୍ରତ ପାଳନ କରିବେ, ଏ ପୟବ୍ରତ ବାର ଦିନର ବ୍ରତ। ପ୍ରତିପଦି ନମାରଭ୍ୟ ଯାବତ୍ ଶୁକ୍ଳ ତ୍ରୟୋଦଶୀ ବ୍ରହ୍ମଚର୍ଯ୍ୟ ମଧସ୍ୱପ୍ନମ୍ ସ୍ନାନମ୍ ତ୍ରିଶବଣଂ ଚରେତ୍। ଏ ଆରମ୍ଭ କେଉଁ ସମୟରେ କହିଥିଲି କାର ମନେ ଅଛି? ଫାଲ୍ଗୁନ ମାସ ପ୍ରତିପଦରୁ ଆରମ୍ଭ ହେବ ଦ୍ୱାଦଶ ତିଥି ପର୍ଯ୍ୟନ୍ତ, ତେଣୁ ତା ପୂର୍ବ ମାସ ଯେଉଁ ରହିଛି ଅମାବାସ୍ୟା ତିଥିରୁ ଆରମ୍ଭ ହେବ, ମାଟି ଲଗେଇବେ, ମାଟି ଲଗେଇ ସ୍ନାନ କରିବେ, ଏସବୁ ହେଲା ପରେ ପ୍ରଥମେରୁ ପ୍ରତିପଦରୁ ଆରମ୍ଭ ହେବ ଦ୍ୱାଦଶୀ ପର୍ଯ୍ୟନ୍ତ। ତ୍ରୟୋଦଶୀ ଦିନ କ'ଣ ହେବ ନା, ପ୍ରତିପଦରୁ ଆରମ୍ଭ କରି ଶୁକ୍ଳ ତ୍ରୟୋଦଶୀ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ବ୍ରହ୍ମଚର୍ଯ୍ୟ ପାଳନ କରିବେ, ଭୂମିରେ ଶୟନପୂର୍ବକ ତ୍ରିସନ୍ଧ୍ୟାରେ ସ୍ନାନ କରି ଏହି ବ୍ରତ ପାଳନ କରିବେ। ଆଉ କ'ଣ କ'ଣ କରିବାକୁ ପଡ଼ିବ ବ୍ରତରେ? ବର୍ଜେତ୍ ଅସଦ ଆଳାପମ୍, ଅସଦ ଆଳାପ ଭଗବାନ କଥା ଛଡ଼ା ଅନ୍ୟ କିଛି କହିବେ ନାହିଁ, ଅସଦ ଆଳାପମ୍ ବର୍ଜେନ୍ କରିବେ। ଭୋଗା ନୁଚା ବଚା ତଥା ନୀଚ ହଉ ବା ଉଚ୍ଚ ହଉ, ଏ ଭୋଗ ସବୁ ତ୍ୟାଗ କରିବେ, ଭଗବାନ ପାଇଁ ତ୍ୟାଗ କରିବେ ସେସବୁ। ଅହିଂସ୍ର ସର୍ବଭୂତାନାମ୍, ସମସ୍ତ ଜୀବପ୍ରତି ଅହିଂସା ଆଚରଣ କରିବେ ଏବଂ ବାସୁଦେବ ପରାୟଣ, ଭଗବାନ ଭକ୍ତ ହେବେ ସେମାନେ, ଭଗବାନ ଭକ୍ତ ହେଇକରି ଏହିସବୁ ପୂଜା କରିବେ। ତ୍ରୟୋଦଶ୍ୟାମଥ ବିଷ୍ଣୁ ସ୍ନପନଂ ପଞ୍ଚକୈ ବିଭୋ କାରୟେତ୍ ଶାସ୍ତ୍ର ଦୃଷ୍ଟିନ ବିଧିନା ବିଧିକୋ ବିଦେଇ। ଏହିଭଳି ଭାବରେ ଶାସ୍ତ୍ରକେ ବ୍ରାହ୍ମଣଙ୍କ ସହାୟତାରେ ଶାସ୍ତ୍ର ବିଧି ଅନୁସାରେ ତ୍ରୟୋଦଶୀ ଦିନ ପଞ୍ଚାମୃତ ଦ୍ୱାରା, ପଞ୍ଚାମୃତ କ'ଣ କ'ଣ? ଦୁଗ୍ଧ ଦଧି ଘୃତ ଚିନି ଓ ମଧୁ, ଏଭଳି ପଞ୍ଚାମୃତ ଏଟାକୁ ତ୍ରୟୋଦଶୀ ଦିନ ବିଷ୍ଣୁଙ୍କୁ ସ୍ନାନ କରାଇବେ ପଞ୍ଚାମୃତରେ। କଦଳୀ କ'ଣ ପଞ୍ଚାମୃତ ମଧ୍ୟ ଯାଉଛି? କଦଳୀ ଦେଲେ କିଛି ଅସୁବିଧା ନାହିଁ, ଅଧିକା ଦେଲେ କିଛି ଅସୁବିଧା ନାହିଁ, କିନ୍ତୁ ମିନିମମ୍ ଏଇଟା ଏଇଟା ଆପଣ କଦଳୀ ଦିଅନ୍ତୁ, ଅମୃତଭଣ୍ଡା ଦିଅନ୍ତୁ, ଆପଣ ଦିଅନ୍ତୁ, ଦିଅନ୍ତୁ ବିଭୁ ସିଏ, କିନ୍ତୁ ପଞ୍ଚାମୃତ ହେଉଛି ଏଇଟା, କ୍ଷୀର ଦୁଧ ଦହି ଘୃତ ଚିନି ଏବଂ ମଧୁ ପଞ୍ଚାମୃତ ପ୍ରଭୁପାଦ ମହାରାଜ କହିଛନ୍ତି। ପୂଜାଙ୍କ ମହତିଂ କୁର୍ଯ୍ୟା ବିତ୍ତ ସାଠ୍ୟ ବିବର୍ଜିତ, ଏଇଟା ମିନିମମ୍ରେ କୁହାଗଲା। ଯେଉଁମାନଙ୍କର ଧନ ଅଛି, ଆମର ଯେମିତି ପ୍ରକାର ହରିଚରଣ ପ୍ରଭୁଙ୍କର ଧନ ଅଛି, ସିଏ ଯଦି ଛୋଟିଆ ଛୋଟିଆ ହେଇଗଲେ ହେବ ନାହିଁ, ବିତ୍ତ ସାଠ୍ୟରେ ପଡ଼ିଯିବେ ସେଇଟା। ପୂଜାଙ୍କ ମହତିଂ କୁର୍ଯ୍ୟା ବିତ୍ତ ସାଠ୍ୟ ବିବର୍ଜିତ, ଚରୁଂ ନିରୁପ୍ୟ ପୟସୀ ସିପି ବିଷ୍ଠାଏ ବିଷ୍ଣବେ, ଯାହାଙ୍କର ଅଧିକ ଧନ ଅଛି, ଅଧିକ ଆମ୍ବାନୀ ସେ ଏଇ ଖାଲି ଏତିକି କଲା ହବ କି ତାକୁ? ସେ ସେଇଭଳି ଭାବରେ ଚାହା ପିଉଛି ସେ ଲକ୍ଷେ ଟଙ୍କାର, ସିଏ ବ୍ରାହ୍ମଣକୁ ଭୋଜନ ଦେଲେ ଆଉ କ'ଣ ସେ ପାଣି ଟିକେ ଦେବ ନା କ'ଣ? ସିଏ ବୋଧେ ସେଇଭଳିଆ ଦେବ ନା ଆଉ। ତେଣୁ ଏଇଭଳି ଭାବରେ କୃପଣତା ବର୍ଜନ କରି ମହା ଆଡ଼ମ୍ବରରେ ସମସ୍ତ ଜୀବଙ୍କ ହୃଦୟରେ ବିଦ୍ୟମାନ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା କରିବେ। ଘୃତ ଦୁଗ୍ଧ ଏବଂ ଶସ୍ୟ ଦ୍ୱାରା ଚରୁ ପ୍ରସ୍ତୁତ କରି ସମାହିତ ଚିତ୍ତରେ ପୁରୁଷ ସୂକ୍ତ ମନ୍ତ୍ର ଦ୍ୱାରା ଭଗବାନଙ୍କର ଆରାଧନା କରିବେ ଏବଂ ବିବିଧ ସ୍ୱାଦଯୁକ୍ତ ନୈବେଦ୍ୟ ଭଗବାନ ନିବେଦନ କରିବେ। ଏହିପରି ଭାବରେ ଜଣେ ଭଗବାନଙ୍କର ଆରାଧନା କରିପାରିବେ। ସୂକ୍ତେନ ପୁରୁଷ ସୂକ୍ତ ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ରାକ୍ଷ ସହସ୍ରପାତ ଇତ୍ୟାଦି ରହିଛି ପୁରୁଷ ସୂକ୍ତ ମନ୍ତ୍ର, ଏ ମନ୍ତ୍ରକୁ ଆରାଧନା ପାଠ କରିବେ। ଏହିଭଳି ଭାବରେ ଭଗବାନ ପୂଜା କରି ବ୍ରାହ୍ମଣମାନଙ୍କୁ ଭୋଗ ପ୍ରସାଦ ଅର୍ପଣ କରି ତାପରେ ସେ ଗ୍ରହଣ କରି ଏହିଭଳି ଭାବରେ 12 ଦିନ ଧରି ପୁରୁଷଙ୍କର ଭଗବାନ ବିଷ୍ଣୁଙ୍କର ପୂଜା ଆରାଧନା କରିବେ। ଆଚାର୍ଯ୍ୟ ଜ୍ଞାନ ସମ୍ପନ୍ନ ବସ୍ତ୍ରାଭରଣ ଧେନୁ ଭି ତୋଷ ଏ ଋତିଜସ୍ତେବ ତଦ୍ ବିଦ୍ୟାଧାରାଧନ ଘରେ। ପୁଣି କ'ଣ କରିବେ ନା, ଆଚାର୍ଯ୍ୟ ଜ୍ଞାନ ସମ୍ପନ୍ନ, ଯେଉଁମାନେ ଆଚାର୍ଯ୍ୟ ଯେଉଁମାନେ ଜ୍ଞାନ ସମ୍ପନ୍ନ ଜ୍ଞାନ ଅଛି ସେମାନଙ୍କୁ କ'ଣ କ'ଣ ଦେବେ? ବସ୍ତ୍ର ଆଭରଣ ଧେନୁ ସବୁ ଦେବା ପ୍ରଦାନ କରିବେ। ଏବଂ ତାଙ୍କର ତୋଷେ ଋତିଜସ୍ତୈବ, ତାଙ୍କର ଯେଉଁ ପ୍ରଧାନ ଆଚାର୍ଯ୍ୟଙ୍କର ଯେଉଁମାନେ ଆସିଷ୍ଟାଣ୍ଟ ସବୁ ଅଛନ୍ତି ତାକୁ ମଧ୍ୟ ସେହିଭଳି ଭାବରେ କିଛି ପ୍ରଦାନ କରିବେ। ହଁ, ଏହିଭଳି ଭାବରେ ବିଧି ଆରାଧନା ହରେ, ହରିଙ୍କର ଆରାଧନା ଏହିଭଳି ଭାବରେ କରିବେ। ଆସିଷ୍ଟାଣ୍ଟ ଯେଉଁ ଅଛନ୍ତି ସବୁ ଋତିଜ 4 ଜଣ ରହିଛନ୍ତି ତାଙ୍କର ଆଚାର୍ଯ୍ୟଙ୍କର ଆସିଷ୍ଟାଣ୍ଟ, କିଏ କିଏ ଯଜ୍ଞ ଯିଏ କରିବେ ସେ ହେଉଛନ୍ତି ହୋତା ଉଦ୍ଗାତା ଅଧର୍ୟୁ ଏବଂ ବ୍ରହ୍ମ, ଏମାନେ 4 ଜଣ ପୁରୋହିତ ଆମକୁ କୁହନ୍ତି। ମୁଖ୍ୟରେ ଆଚାର୍ଯ୍ୟ ତାଙ୍କ ପାଖରେ ଯେଉଁମାନେ ରହିବେ ସେ ହେଉଛି ପୁରୋହିତ। ତେଣୁ ଭୋଜେ ତାନ୍ ଗୁଣବତ୍ତା ସଦନ୍ୟେନ ଶୁଚିସ୍ମିତେ ଅନ୍ୟାଶ୍ର ବ୍ରାହ୍ମଣାନ୍ ଶକ୍ତିଆ ଯେ ତତ୍ର ସମାଗତା, ଯାହାର ଯେଉଁଭଳି ଭାବରେ ଶକ୍ତି ରହିଛି ସେ ସେହିଭଳି ଭାବରେ ଏହିସବୁ ପୂଜା କରିବେ। ଏ ପରମ ପୁଣ୍ୟବତୀ ତତ୍ତ୍ୱଜ୍ଞ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଅନୁଷ୍ଠାନ ସମ୍ପାଦନ କରିବେ। ପ୍ରସାଦ ବିତରଣ ଦ୍ୱାରା ସେଠାରେ ଉପସ୍ଥିତ ବ୍ରାହ୍ମଣ ଏବଂ ଅନ୍ୟ ସମସ୍ତ ପ୍ରାଣୀମାନଙ୍କୁ ସନ୍ତୁଷ୍ଟ କରିବେ। ଦକ୍ଷିଣାଂ ଗୁରବେ ଦଦ୍ୟାତ୍ ଋତିଭ୍ୟଶ୍ଚ ଯଥାରତ ଅନ୍ୟଦେନାଶ୍ୱ ପାକାଶ ପ୍ରିଣୟତ୍ ସମ୍ପାଦତାନ୍, ଗୁରୁଙ୍କୁ ଦକ୍ଷିଣା ପ୍ରଦାନ କରିବେ। ସହକାରୀ ପୁରୋହିତମାନେ ମଧ୍ୟ ବସ୍ତ୍ର ଅଳଙ୍କାର ଗାଭୀ ଓ ଅର୍ଥ ଦକ୍ଷିଣା ପ୍ରଦାନ କରି ସେମାନଙ୍କର ସନ୍ତୋଷ ବିଧାନ କରିବେ ଏବଂ ପ୍ରସାଦ ବିତରଣ ଦ୍ୱାରା ସେଠାରେ ସମବେତ ଚଣ୍ଡାଳମାନଙ୍କ ପର୍ଯ୍ୟନ୍ତ ଲୋକମାନଙ୍କୁ ସନ୍ତୋଷ ବିଧାନ କରିବେ, ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିବେ। ତେଣୁ ଭୁକ୍ତ ବସ୍ତୁ ଚ ସର୍ବେଷୁ ଦୀନାନ୍ଧ କୃପଣାଦିଷୁ ବିଷ୍ଣୁସ୍ତତ୍ ପ୍ରେରଣ ବିଦ୍ୱାନ ଭୁଞ୍ଜିତ ସହ ବନ୍ଧୁଭି, ଦରିଦ୍ର ଅନ୍ଧ କୃପଣ ପ୍ରଭୁ ସମସ୍ତଙ୍କୁ ପ୍ରସାଦ ବିତରଣ କରିବେ। ସମସ୍ତଙ୍କୁ ବିଷ୍ଣୁ ପ୍ରସାଦ ଅର୍ପଣ କଲେ ବିଷ୍ଣୁ ଅତ୍ୟନ୍ତ ପ୍ରୀତ ହୁଅନ୍ତି। ତାହା ହୃଦୟଙ୍ଗମ କରି ଯଜ୍ଞକର୍ତ୍ତା ବନ୍ଧୁବାନ୍ଧବ ଏବଂ ଆତ୍ମସ୍ୱଜନମାନଙ୍କ ସହ ସ୍ୱୟଂ ପ୍ରସାଦ ଗ୍ରହଣ କରିବେ। ଆମ ପ୍ରସାଦ ଗ୍ରହଣ ସମୟ ହେଇନି, ଆଉ ଟିକେ ପରେ ହେବ, ଆମେ ମଧ୍ୟ ପ୍ରସାଦ ଗ୍ରହଣ କରିବା। ନୃତ୍ୟ ବାଦିତ୍ର ଗୀତେଶ ସ୍ତୁତି ଭି ସ୍ୱସ୍ତିବାଚକେଇ କାରୟେ ତତ୍ କଥାଭିଷ୍ଟ ପୂଜାଂ ଭଗବତୋ ନ୍ୟହମ୍, ଆଉ କ'ଣ କ'ଣ କରିବେ? ନୃତ୍ୟ କରିବେ, ବାଦ ନୃତ୍ୟବାଦ ଆମର ସବୁ ହେଇଗଲା, ଗୀତ ଇତ୍ୟାଦି ସବୁ ହେଇଗଲା ନାଇଁ କି ହେଇଗଲା, ସ୍ତୁତି ବି ଆମେ ସ୍ତୁତି ମଧ୍ୟ କଲେ, ସ୍ୱସ୍ତିବାଚକେଇ ଓଂ ସ୍ୱସ୍ତିନ ଗୋବିନ୍ଦ ସ୍ୱସ୍ତିନ ଅଚ୍ୟୁତାନନ୍ଦ ଏଇଭଳି ଭାବରେ ସ୍ୱସ୍ତିବାଚ କରିବେ। କାରୟେ ତତ୍ କଥାଭିଷ୍ଟ ଭଗବାନ କଥା ବି କୁହାଯିବ, ଆମ ବର୍ତ୍ତମାନ କଥା ଚାଲିଛନ୍ତି ଭଗବାନ କଥା, ଭାଗବତମ ଭଗବତ ଗୀତା ଇତ୍ୟାଦି ଶାସ୍ତ୍ର ପାଠ କରିବେ। ପୂଜାଂ ଭଗବତ ନହମ୍, ଏଇଭଳି ଭାବରେ 12 ଦିନ ନହମ୍ କରି ପ୍ରତିଦିନ ଏଇଭଳି ଭାବରେ ଭଗବାନଙ୍କର
पूजा करिवे ये होची पयोव्रत। एतत् पयोव्रतं नाम पुरुषाराधनं परं पीतामहेना भीतं मयाते समुदाहृतं। हे देवी अदिति एइभळि भावरे ये होची पयोव्रत भगवान कर परम पुरुष भगवान कर आराधना एइभळि भावरे हबो। इटा मते पितामह कहिथिले ब्रह्मा कहिथिले तेणु जहाँ मुझे शुणी मुझे तुमको से कथा कहूँ तुम्हें जो कर तुम पुत्र संतान प्राप्त हेब जे कि तुम सबकि कामना पूर्ण करे। तं चानीन महाभागे सम्यक चीर्णेन केशव आत्मना शुद्ध भाव नियतात्मा भजाभ्यम। हे परम सौभाग्यवती तुम्हें मन को शुद्ध चेतनार स्थिर कर यही प्रयव्रत अनुष्ठान द्वारा अभय स्वरूप भगवान केशवंकर आराधना कर। अयं वै सर्वज्ञाख्य सर्वव्रतमिति स्मृतं तपसारमिदं भद्रे दानं चेश्वर तर्पणम्। ये होची सर्वज्ञाख्य यही पयव्रत को सर्वज्ञ कहुए अर्थात यही यज्ञानुष्ठान फल स्वतः अन्य समस्त यज्ञ अनुष्ठित हो जाए। यह समस्त धर्म अनुष्ठान मध्य सर्वश्रेष्ठ ये भद्रे यह समस्त तपस्या सार यह ही दान यह ही भगवान प्रसन्नता विधान उपाय अटे। तेणु अंतिम तएव नियम साक्षात तएव चमोत्तमा तपोदान व्रतो यज्ञ जेन तुष्यति अधुक्षज। ये जो रही जिते नियम रही जिते जम रही जम नियम सब रही ना आमर कौन जम नियम विशेष पातंजलि सब रही अष्टांग जुगरे सब रही जम नियम। जम कहले कौटा करवा कथा नुह नो मीट इटिंग नो इलिसिट सेक्स नो इंटॉक्सिकेट ये सब रही जीवत पान स्त्री को सुना ये जम यटा आम करवा ना नियम कौन। हरे कृष्णा 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 हरे 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 राम 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 मिनिमम षोलमाला चौसठी माला कले कि असुविधा ना जिते करते भल हाँ से बड़ बड़ घर मिले सब एक लोक जिते अधिया कर बड़ 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 फ्लाट दिया भाव तप ये गोटे तपस्या दान दान करवा व्रत यज्ञ ये सब रोच ये भगवान केमी यार उद्देश्य हूँ भगवान केमी अधक्षज जे कि आम इंद्रिय मान ऊर्धर अधक्षज से आम इंद्रिय मान भर जापर ना इंद्रिय मान द्वारा जानापी चेषा करमी है केमी रामचंद्र एमती कले से कले ये सब आम इंद्रिय मान द्वारा बुझाप चाहूचे सी होती अधक्षज अधक्षज को तुम कमी इंद्रिय द्वारा मापिब केमी तुम इंद्रिय ऊर्धर तुम बुझीपर ना तुम भक्ति ग्रहण कले से बुझ तेणु ये भाव में ये हूँ पयव्रत। तस्मात् व्रतं भद्रे प्रयता श्रद्धयाचर भगवान परितुष्टस्ते वरा नासु विधास्यति। ए भद्रे तस्मात् व्रतं ये व्रत पयव्रत को भद्रे तमें प्रयता श्रद्धयाचर यू ठीक भाव श्रद्धार सहित विधि निषेध पालन करके यहाँ को आचरण कर भगवान परितुष्टस्ते तुम उपरे भगवान तुष्ट हेबे वरान आसु विधास्यति खूब शीघ्र तुष्ट होजे और तुमको वर प्रदान करेंगे विधास्यति वर प्रदान करेंगे। एपरी भाव में पयव्रत शीर्षक श्रीमद भागवत अष्टम स्कंद षोड़श अध्याय श्री भक्ति वेदांत भाष्य संपूर्ण है आम समय आहरी अच्छा सप्तश अध्याय किसी आरंभ कर फल आसो पाइबे फल जहाँ दरकार पाइबे पाइबे अदिति पूरा चाहूले पुत्र मैंने जो विचारित हो जाती तेणु से कहले स्वामी को कहले एम व्यवस्था कर जमी मोर पुत्र मैंने पुणी स्वर्ग प्राप्त हेबे से पयव्रतटा कहगला तेणु श्लोक एक श्रीशुक उवाच इत्युक्त्वा साधिति राजन स्वभर्त्रा कश्यपेन वै अनुतिष्ठ व्रतमिदं द्वादश द्वादश अहम अत्यन्द्रिता। आउ कौन से अवहेला न करिकरी कौन से आलस्य न करिकरी अदिति कौन कले इत्युक्त्वा सा अदिति राजन सुखदेव गोस्वामी कौशन परीक्षित को हे राजन स्वभर्त्रा कश्यपेन वै
କଶ୍ୟପ ଯାହା କହିଥିଲେ ସେ ଅନୁସାରେ ଅନ୍ୱତିଷ୍ଠତ ବ୍ରତମିଦମ୍, ଏଇ ବ୍ରତକୁ ସେ ଠିକ୍ ଭାବରେ ପାଳନ କଲେ। କେଉଁ ବ୍ରତ? ବୟବ୍ରତ। 12 ଦିନ ଧରିକିରି ଆଉ କୌଣସି ଅବହେଳା ପ୍ରଦର୍ଶନ କରିନାହାନ୍ତି, 12 ଦିନ ଧରି ଲାଗି ପଡ଼ିଲେ ଭଗବାନ ସନ୍ତୁଷ୍ଟ କରିବା ପାଇଁ ବ୍ରତ କଲେ। ଓଂ ନମୋ ଭଗବତେ ବାସୁଦେବାୟ, ଏ 9ଟି ମନ୍ତ୍ର ରହିଛି। ଏଇଭଳି ଭାବରେ ଭଗବାନଙ୍କର ଅର୍ଚ୍ଚନା ଇତ୍ୟାଦି ସବୁ ହେଲା, ପୟ ଦ୍ୱାରା ଭଗବାନଙ୍କର କ୍ଷୀର ଦ୍ୱାରା ଭଗବାନଙ୍କୁ ହେଉଛି ମୂଳ ମନ୍ତ୍ର, ମୂଳ ମନ୍ତ୍ର ଦ୍ୱାଦଶ ଅକ୍ଷର ମନ୍ତ୍ର। ତେଣୁ ଚିନ୍ତୟତ୍ୟେ କୟା ବୁଦ୍ଧ୍ୟା ମହାପୁରୁଷମୀଶ୍ୱରଂ ପ୍ରଗୃହେନ୍ଦ୍ରିୟ ଦୁଷ୍ଟାସ୍ୱାନ୍ ମନସା ବୁଦ୍ଧିସାରଥି ମନସ୍ୈକାଗ୍ରୟା ବୁଦ୍ଧ୍ୟା ଭଗବତୀ ଅଖିଳାତ୍ମନି ବାସୁଦେବୀ ସମାଧାୟ ଚତାରହ ପବ୍ରତମ୍। ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ ତ ଆନନ୍ଦିତ ହୋଇଯାଉଛନ୍ତି। ହ ଶବ୍ଦ ବ୍ୟବହାର କରାଯାଇଛି, ହ ଶବ୍ଦ ମାନେ ଏଭଳି ଭାବରେ ପାଳନ କଲେ, ଯାହା କହିଥିଲେ ତାଙ୍କ ସ୍ୱାମୀ ସେହିଭଳି ଭାବରେ ପାଳନ, ଟିକିଏ ଅବହେଳା କରିନାହାନ୍ତି। ଚିନ୍ତା ଏକୟା ବୁଦ୍ଧ୍ୟା, ବୁଦ୍ଧିରେ ଏକମାତ୍ର ଏଇ ସେ କଥା ଚିନ୍ତା କଲେ ଖାଲି, କେମିତି ମୁଁ ଭଗବାନ ସନ୍ତୁଷ୍ଟ କରିବି, କେମିତି ପୟବ୍ରତ କରିବି। ମହାପୁରୁଷ ଈଶ୍ୱରଂ, ମହାପୁରୁଷ ଈଶ୍ୱରଙ୍କୁ ସେ ପ୍ରଗୃହେତ୍ ଇନ୍ଦ୍ରିୟ ଦୁଷ୍ଟାଶ୍ୱାନ୍, ନିଜର ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି ଦୁଷ୍ଟ ଅଶ୍ୱ ଭଳି, ଏଗୁଡ଼ା ସବୁ ଆମେ ନ ଚାହିଁଲେ ମଧ୍ୟ ଆମକୁ ସବୁ ବିଭିନ୍ନ କାମନା ପୂରଣ କରିବା ପାଇଁ ଲାଗି ପଡ଼ିବ ସେମାନେ ଇନ୍ଦ୍ରିୟମାନେ। ତେଣୁ ସିଏ ତାକୁ ଇନ୍ଦ୍ରିୟମାନଙ୍କୁ ଆୟତ୍ତ କଲେ, ପ୍ରଗୃହେ ଇନ୍ଦ୍ରିୟମାନଙ୍କୁ ଦୁଷ୍ଟ ଅଶ୍ୱମାନଙ୍କୁ ସବୁ ନିୟନ୍ତ୍ରଣ କଲେ, କିଭଳି ନା ମନସା ବୁଦ୍ଧି ସାରଥି, ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ବୁଦ୍ଧିକୁ ସାରଥିରେ କହିଲେ ମନରୂପକ ଇନ୍ଦ୍ରିୟମାନଙ୍କର ଯେଉଁ ଘୋଡ଼ା ସବୁ ରହିଛି ମନ ଦ୍ୱାରା ମନଟା କ'ଣ, ମନଟା ହେଉଛି ମନ ଦ୍ୱାରା ଏଇଟା ପୂର୍ଣ୍ଣ ଏକାଗ୍ରତା ସହକାରେ ଅଦିତି ଭଗବାନ ଚିନ୍ତା କରି ଶକ୍ତିଶାଳୀ ଅଶ୍ୱ ସଦୃଶ ମନ, ଏ ମନଟା ହେଉଛି ଅଶ୍ୱଭଳି। ତେଣୁ ଆକୁ ନିୟନ୍ତ୍ରଣ କେମିତି କଲେ ନା ବୁଦ୍ଧି ଦ୍ୱାରା, ଅଶ୍ୱ ସଦୃଶ ମନ ଇନ୍ଦ୍ରିୟମାନଙ୍କୁ, ମନ ଏବଂ ଇନ୍ଦ୍ରିୟ ସବୁ ଅଶ୍ୱ ସହିତ ତୁଳନା କରାଯାଇଛି, ବୁଦ୍ଧି ହେଉଛି ସାରଥି। ବୁଦ୍ଧି ଦ୍ୱାରା ମନକୁ ନିୟନ୍ତ୍ରଣ, ମନ ଏବଂ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି ଭଗବାନ ପାଖରେ ଲଗେଇଲେ, ବାସୁଦେବଙ୍କଠାରେ ମନକୁ ସ୍ଥିର କରି ପୟବ୍ରତ ଆଚରଣ କଲେ। ତସ୍ୟା ପ୍ରାଦୁର୍ଭୂତାତ୍ ଭଗବାନ ଆଦିପୁରୁଷ ପୀତବାସାତ୍ ଦୁର୍ବାହୁ ଶଙ୍ଖ ଚକ୍ର ଗଦାଧର, ଆମେ ଆଜି ଭଗବାନଙ୍କୁ ଆବିର୍ଭାବ କରାଇଦେଲେ। 12 ଦିନ ଏଇଭଳି ଭାବରେ କଲା ପରେ 23 ଦିନ ଭଗବାନ ଆବିର୍ଭାବ ହୋଇଗଲେ। ତେଣୁ ଆମେମାନେ ତାଙ୍କ ପାଖରେ ଆବିର୍ଭାବ ହେଲେ, ତାପରେ ପୁଣି ତାଙ୍କ ପୁତ୍ର ରୂପରେ ଆସିବେ, ପୁଣି ତାପରେ ଆମର ଏଇ ସୋମବାର ଦିନ ଆବିର୍ଭାବ ହେବେ। ସିଏ ସୋମବାର ଦିନ ହେଉଛି ଏକାଦଶୀ, ମଙ୍ଗଳବାର ଦିନ ହେଉଛି ଦ୍ୱାଦଶୀ, ଏଇ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱାଦଶୀତିଥିରେ ଭଗବାନ ଆସିବେ। କିନ୍ତୁ ତା ପୂର୍ବରୁ ଏ ଫାଲ୍ଗୁନ ମାସର ତ୍ରୟୋଦଶୀ ତିଥିରେ, ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଅଦିତିଙ୍କ ସାମ୍ନାରେ ଆବିର୍ଭାବ ହୋଇଯାଇଥିଲେ। ଭଗବାନ ଆସିଥିଲେ, ବାମନଦେବ ନୁହଁ, ଭଗବାନ ଆସିଥିଲେ, ବିଷ୍ଣୁ ଆସିଥିଲେ। ତେଣୁ ଭଗବାନଙ୍କ ରୂପ ସବୁ ବର୍ଣ୍ଣନା କରାଯାଉଛି ସୁନ୍ଦର ଭାବରେ, ଆମେ ପରେ ଆଲୋଚନା କରିବା ଭଗବାନଙ୍କର ଏଇଭଳି ଭାବେ ରୂପ ରହିଛି ଭଗବାନଙ୍କ ରୂପ। ବାମନଦେବ ପରେ ଆସିବେ, ଏ ଭଗବାନ ପ୍ରଥମେ ଆବିର୍ଭାବ ହେବେ, ପଚାରିବେ କ'ଣ ଚାହୁଁଛ, ବର କ'ଣ ଦେବି କୁହ, କ'ଣ ବର ଦେବି। ତେଣୁ ସେ କହିବେ, ଅଦିତି କହିବେ ଏଇଭଳି ଭାବରେ ଆମକୁ ଆମର ପୁତ୍ରମାନେ ସବୁ ବିତାଡ଼ିତ ହୋଇଛନ୍ତି, ଏଇଭଳି ଭାବରେ ଯେତେବେଳେ କହିବେ ସେତେବେଳେ ସେ କହିବେ ଠିକ୍ ଅଛି, ବର୍ତ୍ତମାନ ସମୟ ଅଛି ହେଇଛି, ଏଇଟା ବର୍ତ୍ତମାନ ସେ ଅସୁରମାନଙ୍କର ତାଙ୍କର କାଳ ତାଙ୍କ ପାଖରେ ରହିଛି, ତାଙ୍କ ସପକ୍ଷରେ ରହିଛି, ବ୍ରାହ୍ମଣମାନେ ତାଙ୍କୁ ସପୋର୍ଟ କରୁଛନ୍ତି, ତେଣୁ ତାଙ୍କୁ ତାଙ୍କୁ ଅଦିତି ଚାହୁଁଥିବେ ତାଙ୍କୁ ସବୁ ହତ୍ୟା କରିକିରି ମୋର ପୁତ୍ରକୁ ସେଠି ସ୍ଥାପନ କର, ଏ ଚାହିଁବି, ମନର କଥା ହେଉଛି ଏଇଟା। ଭଗବାନ ନ କହିଲେ ମଧ୍ୟ ଭଗବାନ ଜାଣିପାରନ୍ତି, ଅଦିତି ମୁଁ ସେଦିନ କହୁଥିଲି, ଅଦିତି ଚାହୁଁଛନ୍ତି ଇଏ ସବୁ ହତ୍ୟା ହେବେ, ଇଏ ସବୁ ସ୍ୱର୍ଗକୁ ଅକ୍ତିଆର କରିଛନ୍ତି, ହତ୍ୟା କରିବେ ହେବେ, ତାଙ୍କ ମା' କ୍ରନ୍ଦନ କରିବେ, ମୁଁ ଯେମିତି ଆଜି କ୍ରନ୍ଦନ କରୁଛି ସେମାନେ ସେମିତି କ୍ରନ୍ଦନ କରିବେ, ଏଇଟା ଚାହୁଁଥିଲେ ସିଏ। କିନ୍ତୁ ସେଇଟା ନ କହିଲେ ମଧ୍ୟ ଭଗବାନ ଜାଣିପାରିଲେ, ଭଗବାନ କହିବେ ଯେ ବର୍ତ୍ତମାନ ଯେଉଁ ରହିଛି ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିବା ବା ତାଙ୍କୁ ଶକ୍ତି ପ୍ରୟୋଗ କରିବାଟା ଠିକ୍ ହେବ ନାହିଁ, କାହିଁକିନା ବର୍ତ୍ତମାନ ତାଙ୍କର କାଳ ସପକ୍ଷରେ ରହିଛି ଏବଂ ବିଦ୍ୱାନ ବ୍ରାହ୍ମଣମାନେ ତାଙ୍କ ସପକ୍ଷରେ ରହିଛନ୍ତି, କିନ୍ତୁ ତଥାପି ମୋର ତୁମେ ଯେଉଁ ଦର୍ଶନ କଲ ଏଇଟା କେବଳ ବୃଥା ହେବ ନାହିଁ, ବିଫଳ ହେବ ନାହିଁ, ମୁଁ କିଛି ବ୍ୟବସ୍ଥା କରିବି, କିଛି ନହେଲେ ମୁଁ ଯାଇ ଭିକ୍ଷା କରିକି ଆଣିବି ଆଉ ସେଇଟା।
ମନସ୍ତ କହିଲେ
ବିକ୍ଷା କରିବେ
ନହେଲେ ଯଦି ଚାହିଁଥାନ୍ତେ ଶକ୍ତି ପ୍ରୟୋଗ କରିକି ମଧ୍ୟ ଆଣିପାରିଥାନ୍ତେ କିନ୍ତୁ ଶକ୍ତି ପ୍ରୟୋଗଟା ଠିକ୍ ହେବ ନାହିଁ ଏ ଅନ୍ୟାୟ ହେଇଯିବ ମୋତେ ଭିକ୍ଷା କରିବି ପଛେ ଶକ୍ତି ପ୍ରୟୋଗ କରିବି ନାହିଁ ଏଇଟା ଭଗବାନ ଚିନ୍ତା କରୁଛନ୍ତି ଏସବୁ ଆସିବ ଭଗବାନ ଛଳନା କରିବେ ନା ହଁ ଭିକ୍ଷା କରିବେ ଏଇ ପ୍ରଶ୍ନଟା ପ୍ରଥମେ ପଚରା ଯାଇଥିଲା ପନ୍ଦର ଅଧାରେ କାହିଁକି ଭଗବାନ କସ୍ମା ଧରି ଅଦାତତ ବଳେ ପଦତ୍ରୟ ଭୂମି କସ୍ମା ଧରି ଅଦାତତ ଭୂତେଶ୍ୱର ସେ ପୂର୍ଣ୍ଣସ ଲବ୍ଧ ଅର୍ଥ ବି ବବନ୍ଧତ୍ୱମ୍ ଏଇ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ପନ୍ଦର ଅଧ୍ୟାୟରୁ ଆରମ୍ଭ ହେଇଛି ପନ୍ଦରରୁ ବର୍ତ୍ତମାନ ଆମର ଷୋହଳ ସରିଲା ସତର ଅଧ୍ୟାୟ ଆରମ୍ଭ ହେବ ଏ ତେଇଶ ଅଧ୍ୟାୟ ପର୍ଯ୍ୟନ୍ତ ରହିଛି ନଅଟି ଅଧ୍ୟାୟରେ ଏସବୁ କଥା ରହିଛି ତେଣୁ ଆମେ ଯେତିକି ହେବ ଏଠି କହିବା ଆଉ ଅନ୍ୟମାନେ ଯଦି କହିବେ କହିବେ ନହେଲେ ଆପଣ ଭାଗବତ କଥା ଯେଉଁ ଭାଗବତ କର ମୁଁ କାଲି ପଳେଇବି ରବିବାର ଆପଣମାନେ ସୋମବାର ହେଉଛି ଏକାଦଶୀ ତିଥି ମଙ୍ଗଳବାର ହେଉଛି ଦ୍ୱାଦଶୀ ବାମନଦେବଙ୍କର ଆବିର୍ଭାବ ତିଥି ଆପଣମାନେ ଚାହିଁଲେ ବି କହିପାରିବେ ବାମନଦେବଙ୍କ ବିଷୟରେ କଥା ଆମର କଥାକୁ ଟିକେ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ବା କିଛି କମେଣ୍ଟ ଦେବା ପାଇଁ ଚାହୁଁଛନ୍ତି ଆଉ ଯଦି କିଛି ନ କହିବାକୁ ଚାହୁଁଛନ୍ତି ତାହେଲେ ଓମ୍ ନମଃ ଭଗବତୁ ବାସୁଦେବ ପାଇଁ ଆମ କଥାକୁ ବିଶ୍ରାମ ଦେବା ହୃଦେ ବାସୁଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭାତୁନ୍ଦ କି ଦାୟୀ ଗୋ ପ୍ରମାନନ୍ଦେ।